श्रीमद्भागवतम दशम स्कंद 43 अध्याय श्लोक 23 भगवत साक्षात् एतो भगवतः साक्षात् हरेर्नारायणस्य हि हरेर्नारायणस्य हि अवतीर्णो विहांसेन अवतीर्णो विहांसेन वसुदेवस्य वेश्मनि वसुदेवस्य वेश्मनि एतौ भगवतः साक्षात् हरेर्नारायणस्य हि अवतीर्णो विहांसेन वसुदेवस्य वेश्मनि एतो भगवतः साक्षात् हरेर्नारायणस्य हि अवतीर्णो विहांसेन वसुदेवस्य वेश्मनि एतो भगवतः साक्षात् हरेर्नारायणस्य हि अवतीर्णो विहांसेन वसुदेवस्य वेश्मनि एतो भगवतः साक्षात् हरेर्नारायणस्य हि अवतीर्णो विहांसेन वसुदेवस्य वेश्मनि एतो भगवतः साक्षात् हरेर्नारायणस्य हि अवतीर्ण विहांसेन वसुदेवस्य वेश्मनि तेणु आम कल जो कथक विश्राम देते मन पकेबा सेठी जो रंगमंच रे भगवान को रूप दर्शन करी मथुरावासी मैंने बाहर आसवा जो रही जन मैंने समस्ते पुरुष लोक स्त्री लोक समस्ते सब कथा होने जो कथा आरंभ कले आम कथा विश्राम देते पुणी आम कथा आरंभ करवा से सब कौन कथा हो कि चिंता कर कौन सब कथ होते सुखदेव गोस्वामी तर कथ को बर्तमान वर्णना करेंगे कौन से कथा हो आठटी श्लोक कम चेष्टा कर आज आठटी श्लोक पाठ करवा तेणु ये कहते जे ये तो तांकर वाक्य कह से कहते कौन कौन ना ये तो कहले रामकृष्ण रामकृष्ण ये दुज को लक्ष्य कर आंगुठी देखिए कहते ये तो साक्षात भगवत हरे ये स्वयं भगवान साक्षात भगवते ये हरे नारायण से अंशेन नारायण हरि नारायण अंशे सब आगेन अंशन कह भागेन इह कहले भूतले ये आसुदेवस्य वेश्मनि वेश्मनि कहले गृह गृह वसुदेव गृह अवतीर्ण हि अवतीर्ण हि निश्चिंत भाव से अवतीर्ण होती तेणु ये विश्वनाथ चक्रवर्ती ठाकुर भाष्य कहते अंशन तेषां तत्रैव प्रतीते प्रकृत से हरि अंश नुह तथा बहुत अच्छा से बर्तमान सब एत वर्ष पर तथा कौन से अंश में आसमी कहगला जगन्नाथ षोल कला तुम कलाए नंद बला जगन्नाथ होती पूर्ण भगवान ताकर गोटे कला हो ସେ ହେଉଛନ୍ତି ନନ୍ଦବାଳା କୃଷ୍ଣ। ଏଇଭଳି ଭାବେ ବିଭିନ୍ନ ଶାସ୍ତ୍ରରେ ମଧ୍ୟ ଶାସ୍ତ୍ରକାର ମଧ୍ୟ ସେଇଟାକୁ ବର୍ଣ୍ଣନା କରିଛନ୍ତି। ଚୈତନ୍ୟ ମହାପ୍ରଭୁ ସନାତନ ଗୋସ୍ୱାମୀଙ୍କୁ ଯେତେବେଳେ ଶିକ୍ଷା ଦେଉଛନ୍ତି ସେତେବେଳେ ସେ ଏ କଥା କହିଛନ୍ତି, ଏସବୁ ମାୟାମୟ, ଏସବୁ ଅସୁରମାନଙ୍କୁ ମୋହ କରିବା ପାଇଁ ଏସବୁ କଥା କୁହାଯାଇଛି, ମାୟାମୟ କଥା। ତେଣୁ ଏଠି ସୁଦର୍ଶନ ମଧ୍ୟ ତାଙ୍କର ଭାଷ୍ୟରେ କହୁଛନ୍ତି, ବିସ୍ମିତାନି ବାକ୍ୟାନି, ସେମାନେ ଯେଉଁ କଥା କହୁଛନ୍ତି ବିସ୍ମିତ ହୋଇକି କଥା କହୁଛନ୍ତି, ବହୁତ ଆଶ୍ଚର୍ଯ୍ୟ ହେଉଛନ୍ତି, ବିସ୍ମିତ ହୋଇକି କହୁଛନ୍ତି ଏ କଥା। ଅଷ୍ଟଭି 8 ଶ୍ଳୋକ, 23 ଆମେ ଏଇ 8 ଶ୍ଳୋକ ଆସ୍ୱାଦନ କରିବା ଆଜି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଭଗବତ ନିଜ ଅଂଶ ନିଜ ଅଶେଷ ଐଶ୍ୱର୍ଯ୍ୟ ପ୍ରକଟତ ଇତି ଅର୍ଥ, ଯେଉଁ ଶବ୍ଦ ବ୍ୟବହାର କରାଗଲା ଭଗବତ, ଭଗବତ ଶବ୍ଦର ଅର୍ଥ ହେଉଛି କ'ଣ ନା ଐଶ୍ୱର୍ଯ୍ୟ ସମଗ୍ରସ୍ୟ, ଏ 6 ଯେଉଁ ଐଶ୍ୱର୍ଯ୍ୟ ରହିଛି ଯେତେ ପ୍ରକାର ସବୁଠାରୁ ଶ୍ରେଷ୍ଠ କଥା ସବୁ ରହିଛି, ଐଶ୍ୱର୍ଯ୍ୟ ବା ଶ୍ରେଷ୍ଠ ଶକ୍ତି ଇତ୍ୟାଦି ଯାହା ସବୁ ରହିଛି ଏ ସମୁଦାୟ 6। ତେଣୁ ଏଥିରେ ଯେ ପୂର୍ଣ୍ଣ ସେ ହେଉଛନ୍ତି ଭଗବାନ, ଇଏ ହେଉଛି ଭଗବାନଙ୍କ ସଂଜ୍ଞା ପରାଶର ମୁନି ଦେଇଛନ୍ତି। ଐଶ୍ୱର୍ଯ୍ୟ ସମଗ୍ରସ୍ୟ, 8 ଅଧିକା କିଛି ଐଶ୍ୱର୍ଯ୍ୟ ନାହିଁ, ଏ ସମୁଦାୟ ଐଶ୍ୱର୍ଯ୍ୟ ହେଉଛି 6। କ'ଣ କ'ଣ ସେ ଐଶ୍ୱର୍ଯ୍ୟ ନା ବୀର୍ଯ୍ୟ ଯଶସ୍ୟ ଶ୍ରେୟ, ଏତେ ଶକ୍ତି ରହିଛି। ବହୁତ ଜଣେ ଯଦି ଶକ୍ତିମାନ ବ୍ୟକ୍ତି ଜଣେ ଆସିଗଲା ଶକ୍ତିମାନ ବ୍ୟକ୍ତି, ତାହେଲେ ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୋଇଯିବେ, ବା ଯାହା ହେଉ ସମସ୍ତେ ତାଙ୍କୁ ଚିନ୍ତା କରିବେ, କିଏ ଭୟ କରିବ, କିଏ ତାଙ୍କ ସହିତ ଫ୍ରେଣ୍ଡସିପ୍ କରିବ, କିଏ ସେମାନେ ଚାହିଁବେ ତାଙ୍କ ଟିକିଏ କୃପାପ୍ରାପ୍ତ ହେବା ପାଇଁ। ଜଣଙ୍କର ଯଦି କିଛି ଶକ୍ତି ରହିଛି, ବହୁତ ବଳ ରହିଛି, ଯେଉଁମାନଙ୍କର ବିଶେଷ ଭାବରେ ଯେଉଁମାନେ ଅନ୍ୟମାନଙ୍କୁ ଭୟ କରି ରହୁଛନ୍ତି ସେମାନେ ତାଙ୍କର ଆଶ୍ରୟ ନେବେ। ଦେଖିବା ଇନ୍ଦ୍ର, ଇନ୍ଦ୍ର ଅସୁରମାନଙ୍କୁ ସେ ଭୟ କରି ରହୁଛି, ଯଦିଓ ଇନ୍ଦ୍ର ସେଥିପାଇଁ ଲକ୍ଷ୍ମୀଦେବୀ ସେ କଥା କହିଥିଲେ, ସ ଈଶ୍ୱର କିଂ ପରତ ବେପା ଶ୍ରେୟ, ସେ କି ଈଶ୍ୱର ଯିଏ ପରର ଆଶ୍ରୟ ରହୁଛନ୍ତି। ଇନ୍ଦ୍ର ଦେବତାମାନଙ୍କ ରାଜା, କିନ୍ତୁ ତଥାପି ତାଙ୍କର ଭୟ ରହିଛି, ସେ ଅସୁରମାନଙ୍କୁ ଭୟ କରି ସେ ଉପେନ୍ଦ୍ରଙ୍କର ଶରଣରେ ଯାଇଛନ୍ତି, ଭଗବାନ ବିଷ୍ଣୁଙ୍କର ଶରଣରେ ଯାଇଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଗୋଟିଏ ଐଶ୍ୱର୍ଯ୍ୟ ଯାହାର ରହିଛି ସେ ସମସ୍ତଙ୍କୁ ଆକର୍ଷଣ କରିବେ, ଆଉ ଯାହାର ପୂର୍ଣ୍ଣ ଭାବରେ 6 ଐଶ୍ୱର୍ଯ୍ୟ, ସମସ୍ତ ଐଶ୍ୱର୍ଯ୍ୟ ପୂର୍ଣ୍ଣ ଭାବରେ ଯାହା ପାଖରେ ରହିଛନ୍ତି ତାଙ୍କ କଥା କ'ଣ କହିବା, ସେ ହେଉଛନ୍ତି ଭଗବାନ, ସେ ହେଉଛନ୍ତି ଭଗବାନଙ୍କର ସଂଜ୍ଞା। ଅଶେଷ ଐଶ୍ୱର୍ଯ୍ୟ ପ୍ରକଟତ ଇତି ଅର୍ଥ, ସନାତନ ଗୋସ୍ୱାମୀ କହୁଛନ୍ତି ଭଗବତ ସେମାନେ ଜାଣିପାରୁଛନ୍ତି ତାଙ୍କର ଐଶ୍ୱର୍ଯ୍ୟ, ତାଙ୍କ ରୂପ ଦେଖି ଭଗବାନଙ୍କର ମାନେ ସାଧାରଣତଃ 2 ଲକ୍ଷଣ ଦ୍ୱାରା ଜଣେ ବସ୍ତୁକୁ ଜାଣନ୍ତି ବା ଯାହାକୁ ଜାଣିବା କଥା 2 ଲକ୍ଷଣ ଦ୍ୱାରା ଜଣାଯିବ। କ'ଣ କ'ଣ ନା ଗୋଟେ ହେଉଛି ସ୍ୱରୂପ ଲକ୍ଷଣ, ଗୋଟେ ହେଉଛି ତଟସ୍ଥ ଲକ୍ଷଣ। ଭଗବାନଙ୍କ ଯେଉଁ ସ୍ୱରୂପ ରହିଛି ସେଠି ସ୍ୱରୂପରେ ବିଦ୍ୟମାନ ଭଗବାନ, ଆମେ ଶୁଣୁଥିଲେ 17 ଶ୍ଳୋକରେ କୁହାଯାଇଥିଲା କେମିତି ସେଇ ଜଣିଏ କୃଷ୍ଣ ଆସୁଛନ୍ତି, କିନ୍ତୁ କିଏ କେତେ ପ୍ରକାର ତାଙ୍କର ଚିନ୍ତା କରୁଛନ୍ତି, କିଏ କେତେ ପ୍ରକାର ଦର୍ଶନ କରୁଛନ୍ତି ଭଗବାନଙ୍କୁ ରୂପକୁ, ମଲ୍ଲାନାମ ଅସନିର ନୁଣାଙ୍ଗ ନରବରୋ। ତେଣୁ ସାଧାରଣ ଲୋକମାନେ ଯେଉଁମାନେ ଭଗବାନ ପ୍ରତି ଭକ୍ତି ରହିଛି ବା ଭଗବାନଙ୍କୁ ସେମାନେ ଭଲ ପାଆନ୍ତି ବା ସେମାନଙ୍କର କୌଣସି ପାପ ନାହିଁ, ସେହିଭଳି ବ୍ୟକ୍ତିମାନେ ସେମାନେ ଯେତେବେଳେ ଦେଖୁଛନ୍ତି କୃଷ୍ଣ ବଳରାମ 2 ଦେଖୁଛନ୍ତି, ବିସ୍ମିତ ହୋଇକରି ତାଙ୍କର ଏଇ ଭାବ ଆସୁଛି ଭଗବତ, ଏସବୁ ଭଗବତ, ଇଏ ହେଉଛନ୍ତି ଭଗବାନ, ଭଗବତ ଐଶ୍ୱର୍ଯ୍ୟ ସବୁ ରହିଛି। ହରେ ଇଏ ହେଉଛନ୍ତି ହରି, ସମସ୍ତଙ୍କ ପ୍ରକୃତି ଦୁଃଖ ହରି ଆଜି ହରଣ ହୋଇଯାଇଛି, ହରି ଶବ୍ଦ କହୁଛନ୍ତି, କାରଣ କଂସର ଭୟରେ ସମସ୍ତେ ଭୟଭୀତ ହୋଇ ରହିଥିଲେ, ଯଦିଓ ସେ ଯେଉଁ ରଙ୍ଗଶାଳାରେ କଂସ ବି ବସିଛନ୍ତି, କଂସକୁ ଦେଖି ମାନେ ନଗରବାସୀମାନେ ସମସ୍ତଙ୍କ ଭୟ ରହିଛି, କେତେବେଳେ କ'ଣ ପାଟିରୁ ବାହାରି ପଡ଼ିବ କଂସକର, ସମସ୍ତଙ୍କ ଭୟ ରହିଛି, କିନ୍ତୁ ଆଜି ଏ ଭଗବାନଙ୍କୁ ଦେଖିଦେଇଛନ୍ତି, ହରି ଶବ୍ଦ ତାଙ୍କର ମୁଖରୁ ଆସୁଛି, ହରି ତାଙ୍କର ସବୁ ଦୁଃଖ ହରଣ ହୋଇଯାଉଛି, ସର୍ବ ଦୁଃଖ ହର୍ତ୍ତୁ ଏବଂ ଅଭୀଷ୍ଟ ପ୍ରଦାନା ଦିନା ମନୋହରସ୍ୟ ଚ, ହରିର ଅର୍ଥ ଆଉ ଗୋଟିଏ ଅର୍ଥ ହେଉଛି କ'ଣ ନା ସବୁ ସେ ସମସ୍ତଙ୍କର ଅଭୀଷ୍ଟ ପ୍ରଦାନ କରୁଛନ୍ତି, ଯାହାର ଯାହା ଇଚ୍ଛା ରହୁଛି, ଅଭିଳାଷ ରହୁଛି, ସେସବୁ ପ୍ରଦାନ କରୁଛନ୍ତି, ଏବଂ ମନୋହର ବହୁ ମନକୁ ମଧ୍ୟ ହରଣ କରୁଛନ୍ତି ସିଏ। ହରି ହରି ଶବ୍ଦର ଅର୍ଥରେ ଆମର କୁହାଯାଇଛି, ହରିର ଅନେକ ଅର୍ଥ, ଦୁଇ ମୁଖ୍ୟତମ ହରି ଶବ୍ଦରେ ଦୁଇଟି ମୁଖ୍ୟ ଅର୍ଥ ରହିଛି। ଗୋଟେ ହେଉଛି ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସମସ୍ତଙ୍କର ସବୁକିଛି ଅମଙ୍ଗଳକୁ ସେ ହରଣ କରିନେବେ ଏବଂ ପ୍ରେମ ପ୍ରଦାନ କରି ସମସ୍ତଙ୍କରୁ ମନକୁ ମଧ୍ୟ ହରଣ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଯତୋ ନାରାୟଣସ୍ୟ, ନାରାୟଣ ଶବ୍ଦ କୁହାଗଲା ଭଗବାନ ହରି ନାରାୟଣ। ନାରାୟଣ ସେ କହିଲେ ସର୍ବଜୀବର ଆଶ୍ରୟ, ଅୟନ ଅର୍ଥ ଆଶ୍ରୟ। ଇଏ ଆମେ ଆଶ୍ରୟ ତତ୍ତ୍ୱ ପାଠ କରୁଛେ, ଦଶମ ସ୍କନ୍ଧ ହେଉଛି ଆଶ୍ରୟ ତତ୍ତ୍ୱ। ଭାଗବତ ପରେ 10ଟି ବିଷୟ ରହିଛି, ଦ୍ୱିତୀୟ ସ୍କନ୍ଧ 10ମ ଅଧ୍ୟାୟ ଶ୍ଳୋକ 1ରେ ସେ କଥା କୁହାଯାଇଛି। ଅତ୍ର ସର୍ଗ ବିସର୍ଗସ୍ ସ୍ଥାନମ ପୋଷଣ ମୁତୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ। କିଭଳି ସୃଷ୍ଟି ହେଉଛି ଆମେ ଶୁଣୁଛେ ସକାଳେ, ମାନେ ଅନ୍ୟ ସମୟରେ ବର୍ଣ୍ଣନା କରାଯାଉଛି। ତୃତୀୟ ଏବଂ ଚତୁର୍ଥ ସ୍କନ୍ଧରେ ସର୍ଗ ଏବଂ ବିସର୍ଗ ବିଷୟରେ ବର୍ଣ୍ଣନା କରାଯାଇଛି, ଭଗବାନ କେମିତି ସୃଷ୍ଟି କରୁଛନ୍ତି, ବ୍ରହ୍ମା କେମିତି ବିସ୍ତାର କରୁଛନ୍ତି। ପଞ୍ଚମ ସ୍କନ୍ଧରେ ଆସିବ ସ୍ଥାନ, ଷଷ୍ଠ ସ୍କନ୍ଧରେ ପୋଷଣ, ଭଗବାନ କେମିତି ତାଙ୍କର ଭକ୍ତଙ୍କୁ ପୋଷଣ କରନ୍ତି। ସପ୍ତମ ସ୍କନ୍ଧରେ କ'ଣ ଈଶା କ'ଣ କ'ଣ ସେଇଟା ନା ନା ଏଇଟା ହେଉଛି ସ୍ୱର୍ଗ ବିସର୍ଗ ସ୍ଥାନ ଉତୟ, ଉତୟ ହେଉଛି କର୍ମବାସନା, କର୍ମବାସନା ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏବଂ ମନ୍ୱନ୍ତ ହେଉଛି ଅଷ୍ଟମ ସ୍କନ୍ଧରେ, ନବମ ସ୍କନ୍ଧ ହେଉଛି ଈଶାନ କଥା, ଯେଉଁ ଭଗବାନ ଏବଂ ତାଙ୍କର ଭକ୍ତମାନଙ୍କ କଥା ନବମ ସ୍କନ୍ଧରେ କୁହାଯିବ। ଏବଂ ନିରୋଧ ମୁକ୍ତିର ଆଶ୍ରୟ, ନିରୋଧ ହେଉଛି କେମିତି ମୁକ୍ତି ପାଇବା, ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ମୁକ୍ତି ବିଷୟରେ। ଏବଂ ନିରୋଧ ମୁକ୍ତିର ଆଶ୍ରୟ, ନିରୋଧ ହେଉଛି ପ୍ରଳୟ, ଦ୍ୱାଦଶ ସ୍କନ୍ଧରେ ଚାରି ପ୍ରକାର ପ୍ରଳୟ ବିଷୟରେ ବର୍ଣ୍ଣନା କରାଯିବ। ଏବଂ ମୁକ୍ତି ବିଷୟରେ ଏକାଦଶ ସ୍କନ୍ଧରେ ଭଗବାନ ଉଦ୍ଧବଙ୍କୁ କହୁଛନ୍ତି, ଜ୍ଞାନ ଦେଉଛନ୍ତି। ଏବଂ ଅନ୍ତିମ ତତ୍ତ୍ୱ ହେଉଛି ଆଶ୍ରୟ ତତ୍ତ୍ୱ, ଆଉ ସବୁ ଯେଉଁ 9ଟି ତତ୍ତ୍ୱ ରହିଛି ଯାହାଙ୍କ ପାଖରେ ଆଶ୍ରୟ ନିଅନ୍ତି ସିଏ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ସେ ହେଉଛନ୍ତି ଭଗବାନ କୃଷ୍ଣ। ଏ ଦଶମ ସ୍କନ୍ଧ ହେଉଛି ଆଶ୍ରୟ ତତ୍ତ୍ୱ, ଭଗବାନଙ୍କ ବିଷୟରେ ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଉଛି। ତେଣୁ ଇଏ ନାରାୟଣ ଅର୍ଥ ହେଉଛି ଆଶ୍ରୟ, ଏ ନର କହିଲେ ମନୁଷ୍ୟମାନଙ୍କର ଯେ ଆଶ୍ରୟ ସେ ହେଉଛି ନାରାୟଣ। ତେଣୁ ସେ ନାରାୟଣ ସର୍ବଜୀବ ଆଶ୍ରୟସ୍ୟ ପରମେଶ୍ୱର ସେ ଅଂଶେନ ନିଜ ସାର ଭାଗେନ, ସେଇ ପରମେଶ୍ୱରଙ୍କର ଅଂଶରେ ଇଏ ଆସିଛନ୍ତି, ନ ତୁ ମାୟାଦି ସମ୍ବନ୍ଧେନ, ଇଏ ଆମ ଭଳି ମାୟାର ବ୍ୟକ୍ତି ନୁହଁ, ଆମେ ସବୁ ମାୟାର ଅଧୀନରେ ରହିଛେ। ନରଦାର କେଣ, ଯେଉଁମାନେ ମାୟା ସୀତାନା ନରଦାର କେଣ, ଯେଉଁମାନେ ମାୟାରେ ଅଛନ୍ତି ସେମାନେ ଭାବନ୍ତି କୃଷ୍ଣ ହେଉଛନ୍ତି ନରଦାର କେଣ। ଆମର ଜଣେ ରଚନା କରିଛନ୍ତି କି ମୁନ୍ସୀ, ତାଙ୍କ ନାଁ କି ମୁନ୍ସୀ କୃଷ୍ଣ କ'ଣ ମୁନ୍ସୀ, ସେ ଭାଗବତ ରଚନା କରିଛନ୍ତି କୃଷ୍ଣ ମୁନ୍ସୀ ନା କ'ଣ ନାହିଁ କି ତାଙ୍କ ନାଁ, ଇଏ ମୁନ୍ସୀ ବୋଲି ନାହିଁ, ଜଣେ ପ୍ରସିଦ୍ଧ ବ୍ୟକ୍ତି କ'ଣ ଆପଣମାନେ କିଛି ନ ଜଣା ରହୁଛନ୍ତି ମୁନ୍ସୀ। ସେ ଆମେ ସେ ଯେଉଁ ବୁକ୍ ଷ୍ଟଲ୍ ଲାଗିଥିଲେ ସବୁ ଆସି ପଚାରିଥିଲେ ତାଙ୍କର ଅଛି କି ବହି ବୋଲି, ସିଏ ତାକୁ ବ୍ୟାଖ୍ୟା କରିଛନ୍ତି, ଯେଉଁ ଭଗବାନ ଗୋବର୍ଦ୍ଧନ ଧାରଣ କଲେ ସେ ତାକୁ ଏଭଳି ଭାବରେ ବ୍ୟାଖ୍ୟା କରିବେ ଯେମିତି ସାଧାରଣ ମନୁଷ୍ୟ ବା ଟିକିଏ ଅଧିକା ଶକ୍ତି ଯାହାର ଅଛି ସେ କରିଦେଇପାରିବ ଏଇଭଳି ଭାବରେ। କୃଷ୍ଣଙ୍କୁ ଜଣେ ମନୁଷ୍ୟ ମନୁଷ୍ୟ ଜ୍ଞାନ ମର୍ତ୍ତ ଜ୍ଞାନ କରୁଛନ୍ତି, ସିଏ ମୁନ୍ସୀ କି ମୁନ୍ସୀ ତାଙ୍କ ନାଁ, ସେ ରଚନା କରିଛନ୍ତି, ତାକୁ ମାଗୁଥିଲେ ଆମକୁ ଷ୍ଟଲ୍ରେ, ସେ ମାଗୁଥିଲେ ତାଙ୍କର ଅଛି କି ବହି। ତେଣୁ ଇଏ ଯେଉଁ ଭଗବାନଙ୍କର ସେମାନେ ଭାବନ୍ତି ଇଏ ମଧ୍ୟ ମାୟା ଶ୍ରୀତାନାଂ ନରଦାର କେଣ, ଯେଉଁମାନେ ମାୟାରେ ଅଛନ୍ତି ସେମାନେ ଯେତେବେଳେ ମାନେ ଶାସ୍ତ୍ର ମଧ୍ୟ ଭାଷ୍ୟ ଦିଅନ୍ତି, ସେମାନେ ଭଗବତ ଗୀତାର ଭାଷ୍ୟ ଦେଇଛନ୍ତି, ଭାଗବତଙ୍କର କଥା ବି କହିଛନ୍ତି, ତେଣୁ ସେମାନେ ଭାବନ୍ତି କ'ଣ ନା ଆମର ଯେଉଁ ଶକ୍ତି ରହିଛି ଆମଠୁ ଟିକିଏ ଅଧିକ, ସେମାନେ ମାୟା ଶ୍ରୀତାନାଂ ନରଦାର କେଣ, ଇଏ ଆମ ଭଳି ମନୁଷ୍ୟ ଜଣେ ତାଙ୍କର ଅସାଧାରଣ ଶକ୍ତି ରହିଛି ତେଣୁ ତାକୁ ସେଇଭଳି ଭାବରେ ବର୍ଣ୍ଣନା କରୁଛନ୍ତି, ସେ ମଧ୍ୟ ସେଇଭଳି ଭାବରେ ତାକୁ ଆଡ଼ଜଷ୍ଟ କରନ୍ତି। ତାକୁ ଭଗବାନ ଗୋବର୍ଦ୍ଧନ ଧାରଣ କରିଥିଲେ 7 ବର୍ଷର ବାଳକ 7 ଦିନ ନନ୍ଷ୍ଟପ୍ ଧାରଣ କରିଥିଲେ, ଏଇଟାକୁ ଯେଉଁମାନେ ମାୟାରେ ଅଛନ୍ତି ସେମାନେ ବୁଝିପାରିବେ ନାହିଁ, ଏ ଯେଉଁ ମୁନ୍ସି ଯେଉଁ ରଚନା କରିଛନ୍ତି ଶାସ୍ତ୍ରକୁ, ଭାଗବତଙ୍କୁ ରଚନା କରିଛନ୍ତି, କୃଷ୍ଣଙ୍କ ବିଷୟରେ ରଚନା କରିଛନ୍ତି, ସେ ସେଇଭଳି ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ମାୟାଶ୍ରିତାନାଂ, ଇଏ ସମସ୍ତେ ମାୟା ଭିତରେ ଅଛନ୍ତି, ତେଣୁ ଭଗବାନ ମଧ୍ୟ ଭାବନ୍ତି ଇଏ ମଧ୍ୟ ଜଣେ ଆମ ଭଳି ମନୁଷ୍ୟ। ମାୟା ନରଦାର କେଣ, ଦଶମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ମାୟାଶ୍ରିତାନାଂ ନରଦାର କେଣ, ମାୟାର ଭିତରେ ଯେଉଁମାନେ ଅଛନ୍ତି ସେମାନେ ଭାବନ୍ତି ଇଏ ଆମ ଭଳି ମନୁଷ୍ୟ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ଅବଜାନନ୍ତି ମାଂ ମୂଢ଼ା ମାନୁଷୀ ତନୁମାଶ୍ରିତମ। ଭଗବାନ ଯେତେବେଳେ ମନୁଷ୍ୟ ଶରୀର ଧାରଣ କରି ଆସନ୍ତି, ଯେଉଁମାନେ ମୂର୍ଖ ବ୍ୟକ୍ତିମାନେ ସେମାନେ ଭାବନ୍ତି ଅବଜାନନ୍ତି, ତାଙ୍କୁ ଠିକ୍ ଭାବରେ ବୁଝିପାରନ୍ତି ନାହିଁ। ମାନୁଷୀ ତନୁମା ପରମ ଭାବ, ଭଗବାନଙ୍କର ପରମ ଭାବକୁ ସେମାନେ ବୁଝିପାରନ୍ତି ନାହିଁ। ମମ ଭୂତ ମହେଶ୍ୱରମ, ଭଗବାନ ହେଉଛନ୍ତି ସବୁକିଛିର ମାଲିକ, ସେଇଟା ବୁଝିପାରନ୍ତି ନାହିଁ। ତେଣୁ ଇହ କହିଲେ ମଥୁରାୟାମ ହି ନିଶ୍ଚିନ୍ତମ, ଯେଉଁ କହାଗଲା ନା ଇହ ଅବତୀର୍ଣ୍ଣ ଅବତୀର୍ଣ୍ଣ ଇହ ଅଂଶେନ, ଇହ କହିଲେ ଏହି ମଥୁରାୟାମ, ଏହି ମଥୁରାରେ ସେ ଅବତୀର୍ଣ୍ଣ ହୋଇଛନ୍ତି। ଆଉ ହି ଶବ୍ଦ ବ୍ୟବହାର କରାଯାଇଛି, ଏତୁ ଭାଗବତ ସାକ୍ଷାତ ହରେର ନାରାୟଣ ସେ ହି ଶବ୍ଦ ଲାଗିଛି। ହି ଅର୍ଥ ହେଉଛି ନିଶ୍ଚିତ, ନିଶ୍ଚିନ୍ତ ଭାବରେ ଇଏ ହେଉଛନ୍ତି ସେ ଭଗବାନଙ୍କର ଅଂଶ। ତେଣୁ ଭଗବାନଙ୍କର ଅଂଶ କହିଲେ ସେମାନେ ଠିକ୍ ଭାବରେ ତତ୍ତ୍ୱକୁ ଜାଣିନାହାନ୍ତି, ଅବତୀର୍ଣ୍ଣ ହୋଇ ଅଂଶରେ ଆସୁଛନ୍ତି, କିନ୍ତୁ ଅଂଶ ନେଇଛି ତେସାଂ ତତ୍ରୈବ ପ୍ରତୀତି, ତାଙ୍କୁ ସେଇଭଳି ଭାବରେ ଲାଗିଲା। ଇଏ କିନ୍ତୁ ପ୍ରକୃତ ତତ୍ତ୍ୱ ନୁହଁ, ଭଗବତ ଗୀତା ଭାଗବତରେ ସୁତ ଗୋସ୍ୱାମୀ କହିଲେ, ସେଇଟା ଯେତେବେଳେ ବିଭିନ୍ନ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି, 22ଟି ଅବତାର ବିଷୟରେ ବର୍ଣ୍ଣନା କରିଦେଲେ ଏବଂ କୃଷ୍ଣଙ୍କୁ ମଧ୍ୟ ଗୋଟେ ଅବତାର ହିସାବରେ ବର୍ଣ୍ଣନା କଲେ, 20ତମ ଅବତାର ବଳରାମ ଏବଂ କୃଷ୍ଣ ହେଉଛନ୍ତି 19ତମ ଏବଂ 20ତମ ଅବତାର ରୂପରେ ବର୍ଣ୍ଣନା କଲେ। ତେଣୁ ସୁତ ଗୋସ୍ୱାମୀଙ୍କର ଚିନ୍ତା ପଡ଼ିଗଲା, ମୁଁ ତ ବର୍ଣ୍ଣନା କରିଦେଲି କୃଷ୍ଣଙ୍କୁ ଅବତାର ହିସାବରେ, ଲୋକମାନେ ମଧ୍ୟ ସେଇଟା ଭାବିବେ। ତେଣୁ ସେ ସ୍ପଷ୍ଟୀକରଣ ଦେଲେ, କ୍ଲାରିଫିକେସନ୍ ଦେଲେ, କ'ଣ ଏତେ ଚାନ୍ସ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଇଏ ଯାହା ସବୁ ଯେଉଁମାନେ ଅବତାର ସବୁ ଆସିଲେ, ଇଏ କିଏ ଭଗବାନଙ୍କର ଅଂଶ ବା କିଏ କଳା, କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ସେଥିପାଇଁ ଆମର ଏ ଯେଉଁ ରହିଛି, ଆମର ଯେଉଁ କେନ୍ଦ୍ର ରହିଛି ବା ଆମର ଯେଉଁ ସଂସ୍ଥା ରହିଛି, ହେଉଛି କୃଷ୍ଣ ଚେତନା ସଂଘ। 1966 ମସିହାରେ ଯେତେବେଳେ ଏଇ ଇସ୍କନ ପ୍ରତିଷ୍ଠା ହେଲା, ସେହି ସମୟରେ ଆଲୋଚନା ହେଲା କ'ଣ ଦିଆଯିବ ନାମ, ଆମେ ମଧ୍ୟ ସେଇଭଳି ଭାବରେ ଗୋଟେ ନାମ ଦିଆଯିବ, କ'ଣ ଏଇ ସ୍ଥାନର ନାମ କ'ଣ ଦିଆଯିବ ଆମେ ଚିନ୍ତା କରୁଛୁ, ବର୍ତ୍ତମାନ ଗୋଟେ ହେବ, ଟ୍ରଷ୍ଟ ହେବ। ତେଣୁ ସେଇଟାକୁ ପ୍ରଭୁପାଦ ମହାରାଜ କହିଲେ ଇସ୍କନ, କୃଷ୍ଣ କନସିୟସନେସ୍। କିନ୍ତୁ ତାଙ୍କର ଯେଉଁମାନେ ଶିଷ୍ୟ ଥିଲେ ସେମାନେ କହିଲେ, ପ୍ରଭୁପାଦ କୃଷ୍ଣ କହିଲେ ଲୋକମାନେ ଭାବିବେ ଖାଲି ହିନ୍ଦୁ ଦେବତା, ହିନ୍ଦୁ ଭଗବାନ, ତେଣୁ ଆମେ ଗଡ୍ କନସିୟସନେସ୍ କରିବା, ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ ଗଡ୍ କନସିୟସନେସ୍। କିନ୍ତୁ ପ୍ରଭୁପାଦ କହିଲେ ଯେ ଗଡ୍ କନସିୟସନେସ୍ କହିଲେ ଲୋକମାନେ ବୁଝିପାରିବେନି ଗଡ୍ କିଏ, ଭଗବାନ କିଏ। ତେଣୁ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ସ୍ୱୟଂ ଭଗବାନ। ତେଣୁ ତାଙ୍କୁ ଏଇ ସେମାନେ ଠିକ୍ ଭାବରେ ଜାଣି, ସେମାନେ କହୁଛନ୍ତି ନାରାୟଣ ଅଂଶ। ଗର୍ଗାଚାର୍ଯ୍ୟ ମଧ୍ୟ କହିଲେ ନାରାୟଣ ସମ ଗୁଣେଇ, ନନ୍ଦ ମହାରାଜ ମଧ୍ୟ ଯେତେବେଳେ କୃଷ୍ଣଙ୍କର ନାମକରଣ କରୁଥିଲେ ସେତେବେଳେ ସେ କଥା କହିଥିଲେ, ନାରାୟଣ ସମ ଗୁଣେଇ, ନାରାୟଣ ସମ ଗୁଣେଇ ଅର୍ଥ ହେଉଛି, ନନ୍ଦ ମହାରାଜ ବୁଝିଲେ ନାରାୟଣ ସମ ଗୁଣେଇ ଅର୍ଥ ହେଉଛି ଇଏ ପିଲାର ଗୁଣ ଏତେ ଅଛି ନାରାୟଣଙ୍କ ଭଳି, କିନ୍ତୁ ପ୍ରକୃତ ଅର୍ଥ ହେଉଛି ନାରାୟଣ ତାଙ୍କ ସମ ହୋଇପାରନ୍ତି, କିଛି କିଛି ସମାନ ହୋଇପାରନ୍ତି କିଛି ପରିମାଣରେ ନାରାୟଣ। ତେଣୁ ଏ ପର୍ଯ୍ୟନ୍ତ ମଧ୍ୟ ଯେତେବେଳେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେହି ସମୟରେ ଯେଉଁ ଭେଙ୍କଟ ଭଟ୍ଟ ଥିଲେ, ଯାହାଙ୍କ ଗୃହରେ ରହିଥିଲେ କର୍ମକ୍ଷେତ୍ରରେ 4 ମାସ କରି ରହିଥିଲେ, ସେଠି ସବୁ ଆଲୋଚନା ଚାଲିଥିଲା। ଯେଉଁମାନେ ଶ୍ରୀ ସମ୍ପ୍ରଦାୟ ସେମାନେ ଭାବନ୍ତି ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ନାରାୟଣ, ତେଣୁ ସେ ନାରାୟଣ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରନ୍ତି, ମହାପ୍ରଭୁ ତାଙ୍କ ସହିତ ଆଲୋଚନା କରିଛନ୍ତି। ତ ନାରାୟଣ ଯଦି ଶ୍ରେଷ୍ଠ, ତାଙ୍କର ପତ୍ନୀ କାହିଁ କୃଷ୍ଣଙ୍କ ପ୍ରତି ଆକର୍ଷିତ ହେଉଛନ୍ତି, ସବୁ ଥଟା ଥଟା ସବୁ କରିକି ସବୁ କଥା କହିଲେ, ସବୁ ଆଲୋଚନା ହେଇ ସବୁ ବହୁତ କଥା ରହିଛି। କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ତାପରେ ସେ ସ୍ୱୀକାର କଲେ, ପ୍ରଭୁ ମୁଁ ଯେଉଁ ଭାବୁଥିଲି ନାରାୟଣ ବୋଲି, ଆପଣ ହେଉଛନ୍ତି ସେଇ ନାରାୟଣ, ଆପଣ ହେଇ ସେଇ କୃଷ୍ଣ। ସେ ଯାହା କହିଲେ ତାକୁ ଗ୍ରହଣ କଲେ, ତାଙ୍କର ପୁତ୍ର ହେଉଛନ୍ତି ରଘୁନାଥ ଭଟ୍ଟ, ଯିଏକି ଷଡ଼ ଗୋସ୍ୱାମୀଙ୍କ ଭିତରେ ଆସୁଛନ୍ତି। ତାଙ୍କର ଜଣେ ଭାଇ ହେଉଛନ୍ତି ପ୍ରବୋଧାନନ୍ଦ ସରସ୍ୱତୀ ନା, ମୋର ଜଣେ ଭାଇ, ସେ ମଧ୍ୟ ବହୁତ ଉଚ୍ଚ ବୈଷ୍ଣବ ଜଣେ, ଏସବୁ କଥା ରହିଛି। ଯାହା ହଉ, ଏ ପର୍ଯ୍ୟନ୍ତ ମଧ୍ୟ ସମସ୍ତେ ଜାଣୁନାହାନ୍ତି ସେ ପ୍ରକୃତରେ ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ନାରାୟଣ ହେଉଛନ୍ତି ତାଙ୍କର ଅଂଶ। ଯେଉଁମାନେ ନାରାୟଣଙ୍କର ପୂଜକ ସେମାନେ ଏଇଭଳି ଭାବରେ ଭାବନ୍ତି, କୃଷ୍ଣ ହେଉଛନ୍ତି ନାରାୟଣଙ୍କର ଅଂଶ। ଯାହା ହଉ, ଏଇଭଳି ଭାବରେ ସବୁ କଥା ଚାଲିଛି। ତେଣୁ ପର ଶ୍ଳୋକରେ କୁହାହେଉଛି, ଚବିଶ ନମ୍ବର ଶ୍ଳୋକରେ, ଏସବୈ କିଳ ଦେବକ୍ୟାଂ ଜାତୋ ନୀତଶ୍ଚ ଗୋକୁଳଂ କାଳମେତଂ ବସନ୍ ଗୁଢ଼ୋ ବୃଦ୍ଧେ ନନ୍ଦବେଶ୍ମନି। କହିବେ ବସୁଦେବ ବେଶ୍ମନି, ଆଉ ଜଣେ କହିବେ ବସୁଦେବଙ୍କର ଘରେ ନାଇଁ, ପୁରା ନନ୍ଦଙ୍କର ପୁତ୍ର ଆସିଛନ୍ତି ଏବେ। ତେଣୁ ସେ କହୁଛନ୍ତି, ତାପରେ ଆଉ କେତେ ଜଣ ସବୁ କହୁଛନ୍ତି, ବିଭିନ୍ନ ସେଠି ଯେତେ ସବୁ ରହିଥିଲେ, ବସିକି ରହିଥିଲେ ସେମାନେ ସବୁ, ତାଙ୍କ ଭିତରେ ଆଲୋଚନା ଚାଲିଛି ଏସବୁ କଥା। କିଏ କେଉଁ ସବୁ କ'ଣ ସବୁ କହୁଛନ୍ତି, ଆଉ କେତେ ଜଣ କହୁଛନ୍ତି ଯେ ଏସ ଏସ କହିଲେ ଆଙ୍ଗୁଠି ଦେଖି ଇଏ କୃଷ୍ଣଙ୍କୁ ଲକ୍ଷ୍ୟ କରି କହୁଛନ୍ତି, ଏସ କହିଲେ କୃଷ୍ଣ, ଏସ ଭାଇ ନିଶ୍ଚିନ୍ତ ଭାବରେ ଇଏ ଦେବକ୍ୟାଂ ଦେବକୀଙ୍କ ଗର୍ଭରେ ଜାତ ହୋଇଥିଲେ, ପଶ୍ଚାତ୍ ଗୋକୁଳଂ ନୀତ, ପରେ ସେ ଜନ୍ମ ହୋଇକରି ତାଙ୍କୁ ନିଆଗଲା, ଗୋକୁଳଙ୍କୁ ନିଆଗଲା, ଗୋକୁଳଂ ନୀତ ଚ ଏତମ୍ କହିଲେ ଏ ପର୍ଯ୍ୟନ୍ତ କାଳମ୍, ଏ ପର୍ଯ୍ୟନ୍ତ ସେ କ'ଣ କଲେ ନା ଗୁଢ଼ କହିଲେ ଛଦ୍ମ ରୂପରେ, ମହାପ୍ରଭୁ ହେଉଛନ୍ତି ଗୁଢ଼ ରୂପରେ ଆସିଛନ୍ତି, କଳୁ କ'ଣ ଯେଉଁ ଆସିଛନ୍ତି ମହାପ୍ରଭୁ, ଚୈତନ୍ୟ ମହାପ୍ରଭୁ ହେଉଛନ୍ତି କ'ଣ, ପ୍ରହ୍ଲାଦ ମହାରାଜ ଯେଉଁ ସ୍ତୁତିରେ କହିଛନ୍ତି ତ୍ରିଯୁଗୋଥ ସତ୍ତ୍ୱମ୍, ଭଗବାନ ଯେଉଁ ଆସିଛନ୍ତି, ଯେଉଁ କ'ଣ ଇଏ ଭଗବାନ ଯେଉଁ ରହିଛନ୍ତି, ଇଥଂ ନୁ ତୀର୍ଯ୍ୟକ ଋଷି ଦେବ ଦଶାବତାରୀ ଲୋକାନ୍ ବିଭାବସି ହଂସି ଜଗତ ପ୍ରତିପାନ ଛନ୍ନ କଳୁ ଯତ୍ ଅଭବସ୍ ତ୍ରିଯୁଗୋଥ ସତ୍ତ୍ୱମ୍। ଭଗବାନ ପ୍ରତି ଯୁଗରେ ଆସୁଛନ୍ତି, ବିଭିନ୍ନ ସମାଜରେ ଆସୁଛନ୍ତି, ସବୁ ହେଉଛି, କିନ୍ତୁ କଳି ଯୁଗରେ ଯେତେବେଳେ ଭଗବାନ ଆସନ୍ତି ସେ ଛନ୍ନ ରୂପରେ ଆସନ୍ତି, ଛନ୍ନ କଳୁ। ସେଥିପାଇଁ ଭଗବାନ ଯଦି ଚତୁର୍ଯୁଗରେ ଆସନ୍ତି ତାଙ୍କୁ ଚତୁର୍ଯୁଗୀ ବୋଲି କୁହାଯାଏ ନାହିଁ, ତାଙ୍କୁ କୁହାଯାଏ ତ୍ରିଯୁଗ, ଚତୁର୍ଯୁଗ କୁହାଯାଏ ନାହିଁ। କାହିଁକି ନା ସିଏ ହେଉଛନ୍ତି କଳି ଯୁଗରେ ଯେତେବେଳେ ଆସନ୍ତି ସେତେବେଳେ ସିଏ ଛନ୍ନ ରୂପରେ ଆସନ୍ତି, ଛନ୍ନ କଳୁ ଯତ୍ ଅଭବ ତ୍ରିଯୁଗ, ତେଣୁ ଆପଣ ହେଉଛନ୍ତି ତ୍ରିଯୁଗ। ତେଣୁ ଏଠି ମଧ୍ୟ ସେମାନେ କହୁଛନ୍ତି ଯେ ଇଏ ହେଉଛନ୍ତି ନନ୍ଦ, କ'ଣ ନା ଗୁଢ଼ ଛଦ୍ମ ରୂପରେ ରହିଥିଲେ, ନନ୍ଦ ବେଶ୍ମନି ନନ୍ଦଙ୍କ ଗୃହରେ ରହିଥିଲେ, ବସନ୍ କହିଲେ ରହିଥିଲେ ବା ବୃଦ୍ଧେ, ଏବଂ ସେଇଠି ବଢ଼ିଛନ୍ତି ଛୋଟ ପିଲାଦିନରୁ ଆଜି ପର୍ଯ୍ୟନ୍ତ, ଏଗାର ବର୍ଷ ପାଖାପାଖି ତାଙ୍କୁ ହେଲାଣି, ସେତିକି ବର୍ଷ ପର୍ଯ୍ୟନ୍ତ ସେ ବୃନ୍ଦାବନରେ ସବୁ ବିଭିନ୍ନ ସ୍ଥାନରେ ଲୀଳା କରିଛନ୍ତି। ତେଣୁ ମୁଁ ସେଦିନ କହିଥିଲି ନା, ଏଇଟାକୁ ମୁଁ କହିପାରିନଥିଲି ବୋଧେ, ହଁ ହଁ, ଏଇଟା ପୂର୍ବ ଶ୍ଳୋକରେ ହରିସୂରି ଏ କଥାଟି କହିଥିଲେ, ଯଦିଓ ଜାନନ୍ତୋପି ଜହ୍ନା ପୁରାପି ଯଦୁପମ୍ ଦୃଷ୍ଟେବ ଯତ୍ ଯତ୍ ପ୍ରାସ୍ତୁବମ୍ ତସ୍ମାତ୍ ତତ୍ ପ୍ରତିମାବଲୋକନ ମହୋରାତ୍ରଂ ବିଧେୟଂ ବୁଦ୍ଧେଇ। ଯଦିଓ ଭଗବାନ ବିଷୟରେ ବହୁତ କଥା ଶୁଣିଛନ୍ତି, କୃଷ୍ଣଙ୍କ ବିଷୟରେ ବହୁତ କଥା ଶୁଣିଛନ୍ତି, ଇଏ ଏଭଳି ଭାବରେ ଲୀଳା କରୁଥିଲେ, ଏଭଳି ଭାବରେ ଲୀଳା କରୁଥିଲେ, ଏଭଳି ଭାବରେ ଲୀଳା କରୁଥିଲେ, ସବୁ ଶୁଣିଛନ୍ତି, ଏଗାର ବର୍ଷ କାଳ ଶୁଣିଛନ୍ତି ତାଙ୍କ ବିଷୟରେ, କିନ୍ତୁ ଜାନନ୍ତୋପି ଜହ୍ନା ପୁରାପି, ଆଗରୁ ସବୁ ଜାଣିଥିଲେ, କିନ୍ତୁ ଯଦୁପମ୍ ଏ ଯଦୁବଂଶରେ ଯିଏ ଆସୁଛନ୍ତି ଦୃଷ୍ଟେଇବ, ଆଜି ଯେତେବେଳେ ତାଙ୍କୁ ଦେଖି ଦେଉଛନ୍ତି, ଯଦୁପମ୍ ଦୃଷ୍ଟେଇବ ଯତ୍ ଯତ୍ ପ୍ରାସ୍ତୁବମ୍, ସେଇଠି ଯେତେବେଳେ ଉପସ୍ଥିତ ହେଇ ଦର୍ଶନ କରିଦେଲେ, ତସ୍ମାତ୍ ତତ୍ ପ୍ରତିମାବଲୋକେନ, ତାଙ୍କର ରୂପ ଦେଖି, ତାଙ୍କ ବିଷୟରେ ବହୁତ ଶୁଣିଛନ୍ତି, ସବୁ କରିଛନ୍ତି, କିନ୍ତୁ ତାଙ୍କର ଯେତେବେଳେ ପ୍ରତିମା ଦେଖିଦେଲେ, ତାଙ୍କର ସ୍ୱୟଂ ସେଠି ଉପସ୍ଥିତ ରହିଛନ୍ତି, ସେତେବେଳେ ଅହୋରାତ୍ରଂ ବିଧେୟଂ ବୁଦ୍ଧେଇ, ତାଙ୍କର ଏହିସବୁ ଭାବ ପ୍ରକାଶ ହେଲା, ଅହୋରାତ୍ରଂ ବିଧେୟ ବୁଦ୍ଧି। ତେଣୁ ତସ୍ମାତ୍, ତେଣୁ ହରିଶ୍ୱରୀ ସେ ଦେଉଛନ୍ତି ନିର୍ଣ୍ଣୟ ଦେଉଛନ୍ତି। ତେଣୁ ସମସ୍ତେ ତସ୍ମା ତତ୍ ପ୍ରତିମାବଲୋକେନ, ସମସ୍ତେ ଭଗବାନଙ୍କ ରୂପକୁ ଦର୍ଶନ କରିବା କଥା। ଅହୋରାତ୍ରଂ, ଦିନରେ ହଉ ରାତ୍ରିରେ ହଉ, ଅହୋରାତ୍ରଂ ବିଧେୟଂ, ଇଏ ହେଉଛି ବିଧି। ବୁଦ୍ଧ ହଉ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କ ରୂପକୁ ଦର୍ଶନ କରିବେ। ଦର୍ଶନ କଲେ ତା'ର ଏଇଭଳି ଭାବରେ ତାଙ୍କର ଭାବ ଜାତ ହେଉଛି। ବହୁତ ଶୁଣିଥିଲେ ତାଙ୍କ ବିଷୟରେ, କିନ୍ତୁ ଆଜି ଦର୍ଶନ କରି ଏଇ ସୁଭାବରେ ଆସୁଛି। କୀର୍ତ୍ତି ଦିବ୍ୟତି ଗୋପ ତେର ବୀରତା ଯଦି ଅଗଗ୍ନି ତଥାପି ଅସ୍ମିନ୍ ତତ ସ୍ମୃତିକୃତ ଭବତ୍ୟ ବିକଳମ ତନ୍ ମୂର୍ତ୍ତି ସଂଦର୍ଶନମ। ଭଗବାନଙ୍କର ଯେଉଁ କୀର୍ତ୍ତି ରହିଛି, ଦିବ୍ୟ କୀର୍ତ୍ତି ରହିଛି, ଏସବୁ ଅଗଗ୍ନି ଯେଉଁ ଶୁଣିଲା ମାତ୍ରେ ଆମର ସବୁ ପାପକୁ ଦୂର ହୋଇଯିବ। ତଥାପି ଅସ୍ମିନ୍ ତତ୍ ସ୍ମୃତିକୃତ, ତାଙ୍କର ଯେଉଁ ସ୍ମୃତି ଥିଲା, ତାଙ୍କ ବିଷୟରେ ଶୁଣିକି ଯେଉଁ ସ୍ମୃତି ଆସିଥିଲା, ଅବିକ୍ରମ ତନ୍ ମୂର୍ତ୍ତି ସଂଦର୍ଶନ, ତାଙ୍କର ଯେତେବେଳେ ମୂର୍ତ୍ତି ଦର୍ଶନ କଲେ ତାଙ୍କର ଏଇସବୁ ଭାବ ପ୍ରକଟ ହେଲା। ତେଣୁକରି ସମସ୍ତ ବୁଦ୍ଧିମାନ ବ୍ୟକ୍ତି ଭଗବାନଙ୍କ ରୂପକୁ ଦର୍ଶନ କରିବା କଥା। ସେଥିପାଇଁ ଆମର ସାଧୁ ଗୁରୁ ବୈଷ୍ଣବମାନେ ସେମାନେ ସବୁ ମନ୍ଦିର ନିର୍ମାଣ କରୁଛନ୍ତି, ଭଗବାନଙ୍କର ଅର୍ଚ୍ଚା ବିଗ୍ରହ ରହୁଛନ୍ତି, ଭଗବାନ ରୂପ ଦର୍ଶନ କରିପାରିବେ ସେଇଠି। ଯେତେ ଶୁଣିଲେ ମଧ୍ୟ ସେ ଚକ୍ଷୁର ଯେଉଁ ରହିଛି, ଦର୍ଶନ କରିବାର ଲାଳସ ରହିଛି, ସେ ଦର୍ଶନ କରିବା ଲାଳସଟା ମେଣ୍ଟିପାରିବ ନାହିଁ ଭଗବାନଙ୍କ ବିଷୟରେ ଯେତେ ଶୁଣିଲେ ମଧ୍ୟ। କିନ୍ତୁ ରୂପ ଦର୍ଶନ କଲେ ଯେଉଁ ଚକ୍ଷୁ ଆମେ ଦେଖିଲେ ନା, ପପୌ ଚକ୍ଷୁଭ୍ୟାମ, ଆଉ ଯେତେବେଳେ ଭଗବାନ ରୂପ ଦର୍ଶନ କଲେ ଏ ଚକ୍ଷୁର ଚକ୍ଷୁ ସାର୍ଥକ ହେଲା। ଗୋପୀମାନେ ଯେଉଁ କହିଛନ୍ତି ବେଣୁ ଗୀତରେ, ଯେ ଚକ୍ଷୁ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି, କ'ଣ ସେ ଶ୍ଳୋକ, ଚକ୍ଷୁ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି, ଇଏ ହେଉଛି ଶ୍ରେଷ୍ଠ ଫଳ। ଚକ୍ଷୁର ଶ୍ରେଷ୍ଠ ଫଳ ହେଉଛି ଏଇଟା, ଭଗବାନଙ୍କ ରୂପ ଦର୍ଶନ କରିବା। ଚକ୍ଷୁସ୍ମାନ, ଯେଉଁମାନେ ଚକ୍ଷୁ ରହିଛି, ଅକ୍ଷଣତାଂ ଫଳମିଦମ୍ ନ ପରମ ବିଦାମ, ଯେଉଁମାନଙ୍କ ଚକ୍ଷୁ ରହିଛି ସେ ଚକ୍ଷୁର ଫଳ ହେଉଛି ଶ୍ରେଷ୍ଠ ଫଳ, କ'ଣ ନାହିଁ, ଭଗବାନଙ୍କ ରୂପ ଦର୍ଶନ କରିବା, ନ ପରମ, ଆ ଠାରୁ ଆଉ କିଛି ଉନ୍ନତର ଫଳ ନାହିଁ ଚକ୍ଷୁର। ଚକ୍ଷୁ ସାର୍ଥକ ହୋଇଯାଉଛି ଯଦି ଭଗବାନଙ୍କ ରୂପ ଦର୍ଶନରେ, ଆଉ ଯେତେବେଳେ ଭଗବାନ ରୂପ ଦର୍ଶନ କରୁଛନ୍ତି, ଆ ପୂର୍ବରୁ ଆମେ କାଲି ଆଲୋଚନା କରିଥିଲେ, କ'ଣ ସେମାନେ ପପୌ ଚକ୍ଷୁଭ୍ୟାମ, ଚକ୍ଷୁ ମାଧ୍ୟମରେ ସେ ଭଗବାନଙ୍କୁ ଦର୍ଶନ କରୁନଥିଲେ, ଭଗବାନ ରୂପକୁ ପାନ କରୁଥିଲେ, ପପୌ ଚକ୍ଷୁଭ୍ୟାମ। ତାପରେ ତାପରେ କ'ଣ ହେଇଥିଲା, ଚକ୍ଷୁ ଦ୍ୱାରା ଏମିତି ପାନ କରୁଥିଲେ, ଜିହ୍ୱା ଦ୍ୱାରା ଲେହନ କରୁଥିଲେ, ରୂପକୁ ଲେହନ କରୁଥିଲେ, ତାପରେ ନାସା ଦ୍ୱାରା ଆଘ୍ରାଣ କରୁଥିଲେ, ଭଗବାନଙ୍କର ଶରୀରରୁ ଯେଉଁ ଆସୁଛି ସୁବାସ ଆସୁଛି, ସେଠୁ ଆଘ୍ରାଣ କରୁଥିଲେ, ବହୁତ ଆନନ୍ଦ ସହିତ ଆଘ୍ରାଣ କରୁଥିଲେ, ନାସା ତାଙ୍କ ପୁଲକିତ ହୋଇଯାଉଥିଲା। ଏବଂ ଆଶ୍ଳିଷ୍ୟଂ ବାହୁଭ୍ୟାମ, ବାହୁ ଦ୍ୱାରା ତାଙ୍କୁ ମନ ମନରେ ଆଲିଙ୍ଗନ କରୁଥିଲେ। ଏ ରୂପ ଦେଖିକି ଏସବୁ ଭାବ ଆସିଲା, ଶ୍ରବଣ କରି ଏତେ ଭାବ ଆସିନଥିଲା। ତେଣୁକରି ଭଗବାନଙ୍କ ପାଇଁ ଏସବୁ ମନ୍ଦିର ସବୁ ରହିଛି, ଭଗବାନ ରୂପ ସବୁ ରହିଛି, ଦର୍ଶନ କଲେ ଅଲଗା ପ୍ରକାର ଭାବ ଆସିବ। ତେଣୁ ଏଠି କୁହାଯାଉଛି 24 ନମ୍ବର ଶ୍ଳୋକରେ ସନାତନ ଗୋସ୍ୱାମୀ କହୁଛନ୍ତି, ଏବଂ ସାମାନ୍ୟନ ଦୌ ଅପି ଉକ୍ତା, ଆ ପୂର୍ବ ଶ୍ଳୋକରେ ସାମାନ୍ୟ ଭାବରେ ଦୁଇ ଜଣଙ୍କ ବିଷୟରେ କୁହାଯାଇଥିଲା, କିନ୍ତୁ ଭଗତ୍ୱମେବ ପ୍ରମାଣୟିତୁଂ ତତ୍ ଚରିତାନି ବକ୍ଷ୍ୟତମ, କିନ୍ତୁ ଭଗବାନଙ୍କର ପ୍ରମାଣ ଦେବା ପାଇଁ ତାଙ୍କର ଚରିତ୍ରକୁ ବର୍ଣ୍ଣନା କରୁଛନ୍ତି। ଇଏ ହେଉଛି ତଟସ୍ଥ ଲକ୍ଷଣ ଭଗବାନଙ୍କର, କାର୍ଯ୍ୟ ମାଧ୍ୟମରେ ଭଗବାନଙ୍କର ଗୁଣ ଜାଣିପାରିବା, ଏ କାର୍ଯ୍ୟ ଅନ୍ୟ କେହି କରିପାରିବେ ନାହିଁ। ଅଦ୍ଭୁତ କାର୍ଯ୍ୟ ଯଦ୍ଯତ୍ ବିଭୂତିମତ୍ ସତ୍ତ୍ୱଂ, ଯେଉଁଠି କିଛି ଅଦ୍ଭୁତ ରହିଛି, ଶକ୍ତି ରହିଛି, କାର୍ଯ୍ୟ ରହିଛି, ଜାଣିବେ ସେ ଭଗବାନ ବା ତାଙ୍କର ଅଂଶ ଦ୍ୱାରା ସମ୍ଭବ ହେଉଛି। ତ ଚରିତାନି ବକ୍ଷ୍ୟନ୍ତମ୍ ପ୍ରାଧାନ୍ୟନ ଶ୍ରୀକୃଷ୍ଣସ୍ୟ ସାଦ ଏବ ଆହୁ, ଶ୍ରୀକୃଷ୍ଣ ସାଦ, ତେଣୁ ପ୍ରାଧାନ୍ୟ ଭାବରେ କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରାଯିବ, ବଳରାମଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯିବ। ଷଡ଼ଭି, 6ଟି ଶ୍ଳୋକରେ ଏଇଟା କୁହାଯିବ, କ'ଣ କ'ଣ ଏ ଯେଉଁ କୁହାଗଲା, କ'ଣ କୁହାଗଲା, ଏସବୁ ଏଇ କିଳ, କିଳ ଶବ୍ଦର ଅର୍ଥ ହେଉଛି ନିଶ୍ଚୟ ପ୍ରସିଦ୍ଧ ବା ଇଏ ନିଶ୍ଚିନ୍ତ ଭାବରେ ଇଏ ହେଉଛନ୍ତି ଭଗବାନଙ୍କର ଅଂଶ, ଏସବୁ ଏଇ କିଳ। ଏ ଦେବକୀଙ୍କର ଠାରୁ ଜାତ ହୋଇଥିଲେ। ଏ ରାତି ଅଧରେ କଥା କେହି ଜାଣିନଥିଲେ, ଏପର୍ଯ୍ୟନ୍ତ ଜାଣିନଥିଲେ, ନାରଦ ମୁନି ନ କହିଥିଲେ କେହି ଜାଣିନଥାନ୍ତେ। ରାତି ଅଧରେ ସବୁ ହୋଇଯାଇଛି, ସମସ୍ତେ ଶୋଇକି ରହିଛନ୍ତି, କେମିତି ଜାଣିବେ? ଆମେ ଯେତେବେଳେ ଶୋଇପଡ଼ୁଛେ କ'ଣ ଆମେ ଚିନ୍ତା କରୁଛେ, କ'ଣ କରୁଛେ, କ'ଣ ହେଉଛି, କ'ଣ ନାହିଁ କିଛି ଜାଣୁଛେ? କିଛି ଜାଣିପାରୁନାହିଁ। ଜାଗ୍ରତ ହେଲେ ଯାଇକି ସବୁ ଜାଣୁଛେ। ତେଣୁ ସମସ୍ତେ ତ ଶୋଇକି ରହିଥିଲେ, ମଥୁରାପୁରରେ ସମସ୍ତେ ଶୋଇକି ରହିଥିଲେ, ସେଠି ମଧ୍ୟ ଗୋପୁରରେ କ'ଣ ଗୋକୁଳରେ ମଧ୍ୟ ସମସ୍ତେ ଶୋଇକି ରହିଥିଲେ। ଏ ବସୁଦେବ ଏଭଳି ସବୁ ଲୀଳା କରିଦେଇ ଗଲେ, ତାଙ୍କ ପୁତ୍ରକୁ ଆଣିକି ରଖିଦେଇକି ପଳେଇଗଲେ। ତେଣୁ କେହି ଜାଣିନାହାନ୍ତି, ଏପର୍ଯ୍ୟନ୍ତ କେହି ଜାଣିନାହାନ୍ତି। ବସୁଦେବ ଜାଣିଛନ୍ତି, ଆଉ ଭଗବାନ ଜାଣିଛନ୍ତି, ଆଉ କେହି ଜାଣିନାହାନ୍ତି। ତେଣୁ ବସୁଦେବ ପଠେଇଲେ ତାଙ୍କର ଗୁରୁ ଗର୍ଗାଚାର୍ଯ୍ୟଙ୍କୁ ପଠେଇବେ। କ୍ଷତ୍ରିୟମାନଙ୍କର ଯେଉଁ ନାମକରଣ ରହିଛି, 3 ମାସ ଭିତରେ ହେବା କଥା। ଇଏ ହେଉଛନ୍ତି ବୈଶ୍ୟରେ ଆସୁଛନ୍ତି, ତାଙ୍କର ଅଲଗା ସମୟ ରହିଛି ନାମକରଣର। ତେଣୁ ପଠେଇଲେ ଗର୍ଗାଚାର୍ଯ୍ୟଙ୍କୁ, ଗୁରୁଦେବ ସବୁ କହିଦେଲେ, ଗର୍ଗାଚାର୍ଯ୍ୟଙ୍କୁ କହିଦେଲେ, ଗୁରୁଦେବ ଏଇଭଳି ଭାବରେ ମୁଁ ତାଙ୍କୁ ନେଇକିରି, ପୁଅକୁ ନେଇକିରି ଛାଡ଼ିକିରି ଆସିଥିଲି, ଆପଣ ତାଙ୍କର ନାମକରଣ ଯାଇ କରନ୍ତୁ, ସବୁ କହିଦେଲେ। ଗୁରୁଦେବ ପାଖରେ ଆଉ କ'ଣ ମିଥ୍ୟା କଥା କହିବା କି, ସତ କଥା କହିବାକୁ ପଡ଼ିବ। ତେଣୁ ସବୁ କହିଦେଲେ। ଗର୍ଗାଚାର୍ଯ୍ୟ ମଧ୍ୟ କାହାକୁ କହିନାହାନ୍ତି ସେ କଥା, ବସୁଦେବ ଏବଂ ଗର୍ଗାଚାର୍ଯ୍ୟଙ୍କ ମଧ୍ୟ ରହିଛି କଥା, ଆଉ କେହି ଜାଣିନାହାନ୍ତି। ତୃତୀୟ ବ୍ୟକ୍ତି ଏମିତି ବସୁଦେବଙ୍କ ପତ୍ନୀ ମଧ୍ୟ ଜାଣିନାହାନ୍ତି, ଦେବକୀ କ'ଣ ଯଶୋଦା ମାନେ, ଏମାନେ ମଧ୍ୟ କେହି ଜାଣିନାହାନ୍ତି। ଦେବକୀ ତ ନେଲେ, ପୁତ୍ରକୁ ନେଇକିରି ଗଲେ, ଆଉ କେହି, ଏ 3 ଜଣ ବ୍ୟକ୍ତି ଛଡ଼ା ଆଉ କେହି ଜାଣିନାହାନ୍ତି। ଚତୁର୍ଥ ବ୍ୟକ୍ତି କେହି ଜାଣିନଥିଲେ, କିନ୍ତୁ ନାରଦ ଯେଉଁ ଜାଣିଲେ, ସେ ସର୍ବଜ୍ଞ, ସେ ସବୁକିଛି ଜାଣନ୍ତି, ସେହି ହିସାବରେ ଜାଣିଲେ ସେ। ତେଣୁ ସେ କଂସକୁ କହିଲେ ଆସିକିରି, ଅରିଷ୍ଟାସୁରକୁ ହତ୍ୟା କଲେ ସେହି ସମୟରେ ନାରଦ ମୁନି ଆସି, ଅରିଷ୍ଟେ ନିହତେ କଂସ, ଏ କୃଷ୍ଣ, କୃଷ୍ଣ ଯେତେବେଳେ ଅରିଷ୍ଟକୁ ନିହତ କଲେ, ସେତେବେଳେ ନାରଦ ମୁନି ଆସି କଂସକୁ ଏ କଥା କହିଲେ, ଏ ସିକ୍ରେଟଟା, ଏ ଗୁହେ କଥାଟି କହିଲେ, ନହେଲେ କେହି ଜାଣିନଥିଲେ ସେତେବେଳେ ପର୍ଯ୍ୟନ୍ତ। ତେଣୁ ନାରଦ ଯେତେବେଳେ କଂସକୁ କହିଦେଲେ, ସେ ସବୁ ପ୍ରକଟ ହୋଇଗଲା, ମଥୁରା ସାରା ସମସ୍ତେ ଜାଣିଗଲେ, ଇଏ ହେଉଛନ୍ତି, ଏଇ କୃଷ୍ଣ ବସୁଦେବଙ୍କର ଗର୍ଭଗୃହରେ ଜାତ ହୋଇଥିଲେ, ସିଏ ନେଇକିରି ଛାଡ଼ିକିରି ଆସିଥିଲେ, ଏସବୁ କଥା କୁହାଯାଉଛି ଏଠି। ଏସବୁ ଏଇ କିଳ ନିଶ୍ଚିନ୍ତ ଭାବରେ ଇଏ ହେଉଛନ୍ତି ବସୁଦେବଙ୍କର ପୁତ୍ର, ତାଙ୍କୁ ନେଇକିରି ବସୁଦେବ ନେଇକି ଛାଡ଼ିକିରି ଆସିଥିଲେ, ତାଙ୍କ ଭିତରେ କଥା ଆରମ୍ଭ ହୋଇଯାଉଛି। ତେଣୁ ପର ଶ୍ଳୋକରେ କୁହାଯାଉଛି, 25 ନମ୍ବର ଶ୍ଳୋକରେ, ପୂତନାନେନ ନୀତାନ୍ତ ଚକ୍ରବାତ ସଦାନବ ଅର୍ଜୁନ ଗୁହ୍ୟକ କେଶି ଧେନୁକୋ ନୀଚ ତଦ୍ବିଧା। ବର୍ତ୍ତମାନ ଭଗବାନ ଲୀଳା ଆରମ୍ଭ ହେଲା, କଥା ଆରମ୍ଭ ହେଲା, ଭଗବାନ ଲୀଳା ଆରମ୍ଭ ହେବ। ତେଣୁ ଏଠି କୁହାଯାଉଛି ଯେ ଅନେନ, ଏ ଆଙ୍ଗୁଠି ଦେଖିକି କହୁଛନ୍ତି, ଅନେନ ବୋଇଲେ କୃଷ୍ଣେନ ପୁତନା ତନ୍ନାମ୍ନି ରାକ୍ଷସୀ ଅନ୍ତଂ ନୀତା। ଇଏ ତାର ପୁତନାର ଅନ୍ତ ନେଇଥିଲେ, ଅନ୍ତଂ ନୀତ୍ୱା ନୀତା ବିନାଶିତା ତଥା ଦାନବ ଚକ୍ରବାତଶ୍ଚ। ଚକ୍ରବାତ ହେଉଛି ତୃଣାବର୍ତ୍ତ। ଭଗବାନ ଯେତେବେଳେ 6 ଦିନରେ ହେଇଥିଲେ, ଭଗବାନ ପୁତନାବଦ୍ଧ କରିଥିଲେ। ଯେତେବେଳେ ଚକ୍ରବାସ ଗୋଟେ ବର୍ଷରେ ହେଇଥିଲେ, ସେତେବେଳେ ତୃଣାବର୍ତ୍ତ ଆସିଥିଲା, ତୃଣାବର୍ତ୍ତକୁ ମଧ୍ୟ ଅନ୍ତନୀତ, ତାକୁ ମଧ୍ୟ ହତ୍ୟା ମାନେ ତାକୁ ବଦ୍ଧ କରିଥିଲେ। ଅର୍ଜୁନ କହିଲେ, ଯେ ଯମଳା ଅର୍ଜୁନ, ଭଗବାନ ଯେତେବେଳେ 3 ବର୍ଷରେ ହେଇଥିଲେ, ମା ଯଶୋଦା ଯେତେବେଳେ ତାଙ୍କୁ ବାନ୍ଧିଥିଲେ ଦାମୋଦର ଲୀଳା, ସେଇ ଦାମୋଦର ଲୀଳାରେ ଭଗବାନ ଏଇ ଅର୍ଜୁନ ବୃକ୍ଷ ଦୁଇଟିକୁ ଓପାଡ଼ି ଦେଇଥିଲେ। ଅର୍ଜୁନ ହଉ, ଯମଳା ଅର୍ଜୁନ ହଉ, ଗୁହ୍ୟକ କହିଲେ ଶଙ୍କଚୂଡ଼, ଏ ପରେ ହେଇଥିଲା ଗୁହ୍ୟକ। କେଶି ତନ୍ନାମ ଦୈତ୍ୟା, କେଶିକୁ ମଧ୍ୟ ଭଗବାନ ବଦ୍ଧ କରିଥିଲେ, କେଶି ଘାଟ ରହିଛି ସେଥିପାଇଁ। ଧେନୁକା ଲୀଳା, ଏଇ ପୌଗଣ୍ଡ ଲୀଳାରେ ଧେନୁକା ବଦ୍ଧ କରିଥିଲେ ଭଗବାନ। ଏ ବିଶେଷ ଭାବରେ ଧେନୁକା ବଦ୍ଧ କରିଥିଲେ କିଏ, ବଳରାମ। ତେଣୁ ତଦ୍ବିଧା କହିଲେ ଏବଂ ପ୍ରକାରା, ଏହିଭଳି ଭାବରେ ଅନ୍ୟଚ ଆହୁରି ମଧ୍ୟ ବହୁତ ଅସୁରକୁ ସେ ହତ୍ୟା କରିଛନ୍ତି। ତେଣୁ ଏଇଭଳି ଭାବରେ କଥା ଚାଲିଛି। ସେଠି ଆମର 26 ଶ୍ଳୋକରେ ସନାତନ ଗୋସ୍ୱାମୀ ଭାଷ୍ୟରେ କହୁଛନ୍ତି, ସର୍ପ ଇତି ଇତସ୍ତତ ପ୍ରସରତି ଇତି ସର୍ପ, 26 ନମ୍ବର ଏ ସରି ଏଇଟା ଏଇଟା କେଉଁ ନମ୍ବର ଶ୍ଳୋକ, 25 ନା 25ରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି ଅନ୍ତଂ କହିଲେ ବିନାଶମ, ତାଙ୍କ ଅନ୍ତନିତା କହିଲେ ତାଙ୍କ ବିନାଶ, ତାଙ୍କୁ ବଦ୍ଧ କରିଥିଲେ, କିନ୍ତୁ ଯେଉଁ ବଦ୍ଧ କରିଥିଲେ କହିଲେ ବଦ୍ଧ କହିଲେ ତାଙ୍କୁ ତାଙ୍କ ତାଙ୍କ ପ୍ରତି କୃପା କରିଥିଲେ, ଯେମିତି ଉଦ୍ଧବ କହିବେ ବିଦୁରଙ୍କୁ, ଅହୋ ବକିଜଂ ସ୍ତନ କାଳ କୋଟଂ ଜିଘା ସୟା ପାୟଦ ପିୟ ସାଧ୍ୱି ଲେଭେ ଗତିଂ ଧାତୃଚିତାଂ ତତୋନ୍ୟଂ କଂବା ଦୟାଳୁଂ ଶରଣଂ ବ୍ରଜେ। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି? ଭଗବାନ ଯେଉଁ ହତ୍ୟା କଲେ ପୁତନାକୁ, ଏ ଓଷ୍ଠର ବଳ ପ୍ରଦର୍ଶନ କଲେ ଭଗବାନ, 6 ଦିନରେ ଥିଲେ, ତେଣୁ ଭଗବାନ ଠାରୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି? ଉଦ୍ଧବ କହୁଛନ୍ତି ଯାହାଙ୍କର ଆମେ ଶରଣରେ ଯିବା, ସେ ତାଙ୍କୁ ହତ୍ୟା କଲେ ଆଉ କ'ଣ ଦୟାଳୁ? ନା ନା, ଲେଭି ଘତିଂ ଧାତୃ ଚିତାଂ, ତାଙ୍କର ଧାତା ତାଙ୍କର ଦୁଇ ଜଣ ଧାତ୍ରୀ ଥିଲେ, ଅମ୍ବିକା ଏବଂ କିଳିମ୍ବା, ପ୍ରିୟଦର୍ଶନ କହିଛନ୍ତି, ବା ତାଙ୍କର ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଥିଲେ ସେହି ସ୍ଥାନ ପ୍ରଦାନ କଲେ ପୁତନାକୁ। ଏତେ ଅସାଧୁ ବ୍ୟକ୍ତି ଥିଲା, ଓହୋ ବକିଜଂ ସ୍ତନ କାଳକୁଟଂ, ସ୍ତନରେ କାଳକୁଟ ବିଷ ବୋଳିକରି ଆସିଥିଲା, ଜିଘାଂଶୟା ବି ଭଗବାନଙ୍କୁ ହତ୍ୟା କରିବା ପାଇଁ, ଅପି ଅସାଧ୍ୱି, ଏତେ ଅସାଧୁ ବ୍ୟକ୍ତି ଥିଲା, କିନ୍ତୁ ଲେଭେ ଗତିଂ ଧାତୃ ଚିତାଂ, ଲେଭେ ଗତିଂ, ତାଙ୍କ ମାଆଙ୍କୁ ଯେଉଁ ସ୍ଥାନ ଦେଇଥିଲେ, ତାଙ୍କ ଧାତ୍ରୀମାନଙ୍କୁ ଯେଉଁ ସ୍ଥାନ ଦେଇଥିଲେ ସେହି ସ୍ଥାନ ପ୍ରଦାନ କଲେ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହା ଶରଣରେ ଆମେ ଯିବା? ଏ ଶ୍ଳୋକଟି ଯେତେବେଳେ ଶୁଣିଲେ ସୁଖଦେବ ଗୋସ୍ୱାମୀ, ଧ୍ୟାନ କରୁଥିଲେ, ବ୍ରହ୍ମଚିନ୍ତନ କରୁଥିଲେ, ସେତେବେଳେ ଶୁଣିଲେ ଏତେ ସୁନ୍ଦର ଭଗବାନ ରହିଛନ୍ତି, ଏତେ ତାଙ୍କର ଗୁଣ, ଏତେ କୃପା ରହିଛି, ତାଙ୍କ ରୂପ ବିଷୟରେ ଶୁଣିଲେ, ଏସବୁ ଶୁଣି ନିଜକୁ ଧିକ୍କାର କଲେ, କହିଲେ ମୁଁ ଏତେ ସମୟ ମୋର ବେକାର କରିଦେଲି ବ୍ରହ୍ମଚିନ୍ତନରେ, ସାଙ୍ଗେ ସାଙ୍ଗେ ଯାଇ ଗଲେ ତାଙ୍କ ପିତାଙ୍କ ପାଖକୁ ଯାଇ ଏସବୁ ଭାଗବତଙ୍କୁ ଅଧ୍ୟୟନ କଲେ। ଏ ପ୍ରଶ୍ନଟି ପଚାରିଥିଲେ ସ୍ୱର୍ଣ୍ଣକାଦି ଋଷିମାନେ, ସିଏ ତ କ'ଣ, ସିଏ ତ ଗୋଟେ ସ୍ଥାନରେ ଗୋଦୋହନ ମାତ୍ରମ, ଗାଈ ଦୁଇଭା ପାଇଁ ଯେତିକି ସମୟ ଦରକାର ସେତିକି ସମୟ ସେ ଗୋଟେ ସ୍ଥାନରେ ରୁହନ୍ତି, ବେଶୀ ସମୟ ରୁହନ୍ତି ନାହିଁ, ସେ ଏତେ ବଡ଼ ଶାସ୍ତ୍ରକୁ କେମିତି ଅଧ୍ୟୟନ କଲେ? 18,000 ଶ୍ଳୋକ ରହିଛନ୍ତି, ଏଇସବୁ କଥା ରହିଛି, ତେଣୁ ମୋତେ ଗୋଟେ କଥା ଶୁଣି ହସ ଲାଗିଲା, କାହିଁକି ଗୋଟେ କଥା ମୋର ମନେ ପଡ଼ିଲା, ଯେଉଁ ଭଗବାନଙ୍କ ରୂପ ଯେଉଁ ସୌନ୍ଦର୍ଯ୍ୟ ରହିଛି, ଏଇ ସୌନ୍ଦର୍ଯ୍ୟକୁ କେହି ଠିକ୍ ଭାବରେ ବର୍ଣ୍ଣନା କରିପାରନ୍ତି ନା କାହିଁକି? ଯେମିତି ଗୋଟେ କଥା ଅଛି ଯେଉଁ ରହିଛି, ପଟାସିୟମ ସାଇନାଇଡ଼୍ ରହିଛି, ପଟାସିୟମ ସାଇନାଇଡ଼୍ଟାର ଟେଷ୍ଟଟା କ'ଣ କେହି ଜାଣିପାରୁନାହାନ୍ତି, ଯିଏ ଜିଭାରେ ଲଗାଉଛି ସିଏ ମୃତ୍ୟୁବରଣ କରୁଛି। ସେହିଭଳି ଭାବରେ ଭଗବାନଙ୍କର ଯେଉଁ ମନୋହର ରୂପ ରହିଛି, ସୌନ୍ଦର୍ଯ୍ୟ ରହିଛି, ସେ ସୌନ୍ଦର୍ଯ୍ୟକୁ ଯେଉଁମାନେ ବର୍ଣ୍ଣନା କରୁଛନ୍ତି, ସୌନ୍ଦର୍ଯ୍ୟ ମୋହ ହେଇଯାଉଛନ୍ତି, ତେଣୁ ସେ ସୌନ୍ଦର୍ଯ୍ୟକୁ କେହି ବର୍ଣ୍ଣନା କରିପାରୁନାହାନ୍ତି, ଯେତେ ବର୍ଣ୍ଣନା କଲେ ମଧ୍ୟ ସେ ପୂର୍ଣ୍ଣ ଭାବରେ ବର୍ଣ୍ଣନା ହେଇପାରୁନାହିଁ। ଏଇଭଳି ଭାବରେ ମୁଁ ଶୁଣିଥିଲି ଜଣେ କହୁଥିଲେ ଏ କଥା। ଯାହା ହଉ, ଏ ଯେଉଁ 25 ନମ୍ବର ଶ୍ଳୋକରେ ଏଇଭଳି ଭାବରେ କୁହାଯାଇଛି, ତାପରେ 26ରେ କୁହାଯାଉଛି, 26-27 ଦୁଇଟି ଶ୍ଳୋକ ରହିଛି ମିଶିକିରି, ଗାବ ସପାଳା ଏତେନ ଦାବାଗ୍ନେ ପରିମୋଚି ତାହା କାଳୟୋ ଦମିତ ସର୍ପ ଇନ୍ଦ୍ରଶ୍ଚ ବିମଧକୃତ ସପ୍ତାହ ମେକ ହସ୍ତେନ ଧୃତେ ଦ୍ରୀ ପ୍ରବରୋ ମୁନା ବର୍ଷ ବାତାସ ନିଭ୍ୟଶ୍ଚ ପରିତ୍ରାତଞ୍ଚ ଗୋକୁଳମ। ଏଠି କ୍ରମରେ ବର୍ଣ୍ଣନା କରାଯାଉ ନାହିଁ, କ୍ରମରେ ବର୍ଣ୍ଣନା କରାଯାଉ, ସୁଖଦେବ ଗୋସ୍ୱାମୀ ମଧ୍ୟ କ୍ରମରେ ବର୍ଣ୍ଣନା କରିନଥିଲେ ଭଗବାନ ଲୀଳାକୁ, କାହିଁକି ନା ସେ ଭାବାବେଶରେ କେଉଁ ଲୀଳା ଯେତେବେଳେ ଯାହା ସ୍ଫୁରଣ ହେଉଥିଲା ସେଇଟାକୁ କହିଦେଉଥିଲେ। ଏଠି ମଧ୍ୟ ମଥୁରାବାସୀମାନେ ବା ଯିଏ ସବୁ କଥା ହେଉଛନ୍ତି, ଏମାନେ ମଧ୍ୟ ଭଗବାନଙ୍କ ଲୀଳାକୁ କ୍ରମରେ ବର୍ଣ୍ଣନା କରିନାହାନ୍ତି। ଭଗବାନଙ୍କ ଲୀଳା ହେଉଛି କ'ଣ, କ୍ରମରେ ଯଦି ବର୍ଣ୍ଣନା କରାଯିବ, 6 ଦିନରେ ଯେତେବେଳେ ଭଗବାନ ହେଇଥିଲେ ସେତେବେଳେ ସେ ପୁତନା ବଦ୍ଧ କରିଥିଲେ, 3 ମାସରେ ସେ ଶକଟାସୁର ବଦ୍ଧ କରିଥିଲେ, 1 ବର୍ଷରେ ତୃଣାବର୍ତ୍ତକୁ ବଦ୍ଧ କରିଥିଲେ, ଏଇଭଳି ଭାବରେ କ୍ରମ ସବୁ ରହିଛି, କିନ୍ତୁ ଏଠି ଅଲଗା ଭାବରେ ବର୍ଣ୍ଣନା କରାଯାଉଛି। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ଗାଭ କହିଲେ ଏତେନ ସେ କୃଷ୍ଣେନ, ସ ପାଳା କହିଲେ ପାଳକେଇ ସହ ବର୍ତ୍ତମାନ, ଅନ୍ୟ ସବୁ ଗୋପାଳମାନଙ୍କ ସହିତ କୃଷ୍ଣ କ'ଣ କଲେ ନା ଗାଭ କହିଲେ ଧେନବ, गाभ दावाग्ने दावा नलात गाभी मानकु एवं तांकर गोपाल मानकु दावा नल जतु लागितला दुई थरो एई रहिछ दावा नल टी हेछि ए जो कोण दावा नल हेछि से जो हेतला दावा नल दुई थरो उद्धार करिसंदि कृष्ण दुई जण माने ए गोपाल मानकु एवं गाभी मानकु दावाग्ने परिमोचिता कहले परिरक्षिता भगवान तक रक्षा करिसंदि कालिय तन्नाम सर्प दमित कालिय को दमन करथिले दमित कहले निर्जित कालिय को दमन करथिले इंद्र कहले देवराज च विमदह इंद्रंकर जो बहुत गर्व हो जाइला से गर्व को चूर्ण करथिले विमद करथिले एवं तापर कौन सप्ताह किभली विमन करथिले ना सप्ताह में एक हस्तेन गोटे सप्ताह धरी एक हस्त न कहे बाम हाथ काली अंगुठी नखरे धारण करते काली अंगुठी मतलब लगे नथिले नख उपर गोवर्धन धारयो सप्ताह में एक हस्तेन द्रुते अद्रि प्रवर अमुना से देख अमुना से धुति प्रवर जो रही अद्रि प्रवर श्रेष्ठ पर्वत को धारण करते गोवर्धन को धारण करते वर्ष बाता असनिभ्यश्च बहुत प्रकार वर्षा करते इंद्र अणचाश मरुत सब लग पड़े पवन देकर जोर घूर्णिवात्या करने वर्ष बाता असनिभ्यश्च इंद्र मध्य सब वज्र को पकाते वज्रपात करुले किंतु ये परित्रांत गोकुल को रक्षा करते ये दुटी श्लोक कहगला तेणु सर्पर अर्थ हूँ सर्प को कहुची सर्प कहीं ना इतस्तत प्रसरती इति सर्प सर्प कहले याडे साडे जो बारे मानने कौन तार शरीर द्वारा चलो सी हूँ सर्प तार पाद ना इतस्तत प्रसरती इति सर्प सप्त शब्द अर्थ होटा आ गोटे सर्व सर्प शब्दर अर्थ हूँ द्रुत बेगर चलियापाई द्रुत बेगर जमी क्या नौश कथा नौश जोबले इंद्र होते से पूर्व जो इंद्र थे बर्तमान जो इंद्र अच्छा से इंद्र हूँ कौन तक ना हूँ पुरंदर पुरंदर जो पत्नी रही सचीदेवी प्रति से मोहित हो जाते तेणु देवता मान गुरु बृहस्पति कहले ये जो आमर सचीदेवी को कहले तुम कह जे तुम आसवजे मो पाक आस मान अनुमति देवी मैं मुझे राजी होगी कितु गोटे सर्त ना कौन सबू मुनि ऋषि मान द्वारा तुम्हें गोटे शिविकार बाहित होकर आसब ताले तुम्हें मो पाक आसपार ये भाव जो कही इत काम मोहित होते नौश एत शक्तिशा राजा थे जजाति पिता नौश सी आउ काम बंध एक मुनि ऋषि मान कहले मत नहीं कि चल सचिदेवी गृह को तेणु जो मुनि ऋषि मान नौ से समय सी एत काम बेग तर आसला सी पादर कह सर्प सर्प कही पाद बाजिगला दुर्वासा शरीर में स्कंदर बाजिगला तेणु दुर्वासा सांगे सांगे अभिशाप देदेल सर्प तुम बनी जाओ सर्प हो जाओ तेणु नौश जे कि इंद्र होते सी पुणी सर्प हो गले पर से उद्धार पाइले किभली ना से भीम को धरीथे भीम को धरीदे थे शिकार कला धरीदे थे युधिष्ठ महाराज जाई से सर्प सहित सब संवाद हो प्रश्न उत्तर होश्चिन् आंसर होपर से भीम को छाड़े और सी मत उद्धार पाइबे ये सब कथा महाभारत वर्णना कर सर्प शब्द अर्थ ये सब रही जाऊ सर्प कहले कालिया कथा कहुच कालिया दर्णन करते भगवान ये भाव में अनेक लीला कर छबिश सतैश कहुच्ची श्लोक कहुच अठाई श्लोक जे गोपो गोप्योश नित्यम मुदित हसित प्रक्षण मुखम पश्यंतो विविधांस्तापांग स्तरंती स्वाश्रम मुदा ଗୋପ୍ୟ କହିଲେ ଗୋପ ସ୍ତ୍ରୀମାନେ ଗୋପୀମାନେ ଅଶ୍ୟ ସେଇ ତାଙ୍କୁ ଦେଖି ଆଙ୍ଗୁଠି ଦେଖି କିଏ କିଏ ସବୁ କହୁଛନ୍ତି ଅଶ୍ୟ ସେ କୃଷ୍ଣ ଶ୍ରୀକୃଷ୍ଣସ୍ୟ ନିତ୍ୟ ମୁଦିତ ହସିତ ପ୍ରକ୍ଷଣମ୍ ପ୍ରତିଦିନ ତାଙ୍କର ଯେଉଁ ବହୁତ ଆନନ୍ଦିତ ହେଇକି ରହୁଛନ୍ତି ତାଙ୍କର ହସ ତାଙ୍କର ଈକ୍ଷଣ ବା ମୁଖକୁ ଦେଖି ନିତ୍ୟଂ ମୁଦିତଂ ହୃଷ୍ଟଂ ଗୋପୀମାନେ ପ୍ରତିଦିନ ମୁଦିତ ହେଇକି ରହୁଥିଲେ ଆନନ୍ଦିତ ହେଇକି ରହୁଥିଲେ ହୃଷ୍ଟଂ ତଥା ହସିତଂ ହାସ୍ୟମୟଂ ପ୍ରକ୍ଷଣଂ ଦୃଷ୍ଟିପାତ ଯସ୍ମିନ୍ ତଂ ତାଙ୍କର ଯେଉଁ କ'ଣ ଦୃଷ୍ଟି ରହିଛି ତାଙ୍କର ଯେଉଁ ସ୍ମିତ ହାସ୍ୟ ରହିଛି ତାଙ୍କର ଯେଉଁ ଚାହାଣୀ ରହିଛି ଏସବୁ ଦେଖି ଗୋପୀମାନେ ବହୁତ ଆନନ୍ଦିତ ହେଇକି ରହୁଥିଲେ ମୁଖଂ ପଶ୍ୟନ୍ତ ସେଇଭଳି ଭାବରେ ଏଇ ଆଙ୍କରି ମୁଖକୁ ଦେଖିକିରି ପଶ୍ୟନ୍ତ ମୁଧା ବହୁତ ଆନନ୍ଦିତ ହେଇଯାଉଥିଲେ ଗୋପୀମାନେ ଆଶ୍ରମଂ କହିଲେ ଅକ୍ଲେଶଂ ଯଥା ସାତ୍ ତଥା ବିବିଧାନ ତାପାନ ଅଶ୍ରମ ଆଶ୍ରମ ନୁହଁ ଅଶ୍ରମଂ ଏଇଟା ଅଶ୍ରମଂ କହିଲେ ବହୁତ ପ୍ରକାର ଶ୍ରମ କରୁଥିଲେ ତାଙ୍କର ଗୃହରେ ବା ଯାହା ବି ହଉ ସେସବୁ ବିବିଧାନ ତାପାନ ତରନ୍ତି ସ୍ମ ଅଶ୍ରମ କହିଲେ ଅକ୍ଲେଶଂ ବହୁତ ଅନାୟାସରେ ତାଙ୍କର ଯେଉଁ ବିଭିନ୍ନ ପ୍ରକାର ଘରେ ସବୁ ବିଭିନ୍ନ ପ୍ରକାର ବିବିଧାନ ତାପା ତାଙ୍କର କି ତାପ ତାଙ୍କ ଶାଶୁ ତାଙ୍କୁ ସବୁ ପ୍ରକାର ତିରସ୍କାର କରୁଥିଲେ ଯେ ତୁମେ କାହିଁକି କୃଷ୍ଣ ପାଖକୁ ଯାଉଛ ତା ଏସବୁ କଥା ରହିଛି ନା ବହୁତ କଥା ରହିଛି ଏସବୁ ତାପକୁ ସେ ଅଶ୍ରମଂ ବହୁତ ଅକ୍ଳେଶରେ ପାର ହୋଇଯାଉଥିଲେ ତାଙ୍କର ମୁଖକୁ ଚାହିଁକିରି କୃଷ୍ଣଙ୍କର ମୁଖକୁ ଚାହିଁକିରି ଗୋପୀମାନେ ସମସ୍ତେ ତାଙ୍କୁ ନିନ୍ଦା କରୁଥିଲେ ଗୋପୀମାନଙ୍କୁ ବହୁତ ପ୍ରକାର ନିନ୍ଦା ସବୁ ଶୁଣିବାକୁ ପଡ଼ୁଛି ଏସବୁ କଥା ରହିଛି ସବୁ କଥା କିନ୍ତୁ ସେସବୁ ତାପକୁ ସେ ବହୁତ ଅଶ୍ରମଂ ବହୁତ ଅକ୍ଳେଶରେ ପାର ହୋଇଯାଉଥିଲେ କାହିଁକରି ମୁଖ ଦେଖି ସୁନ୍ଦର ମୁଖ ଦେଖିକିରି ସୁନ୍ଦର ମୁଖ ଦେଖିକିରି ତେଣୁ ତସ୍ୟ ଅଶ୍ୟ କୃଷ୍ଣସ୍ୟ ବିବିଧାନ ପତି ଶ୍ୱଶୁରାଦି ତର୍ଜନ ନିରୋଧାଦିନ ଇଏ ହେଉଛି କ'ଣ ଇଏ ହେଉଛି ଯେଉଁ ପରକୀୟା ରସ ନା ପରକୀୟା ରସ ସେ ନିନ୍ଦା ଶୁଣିବାକୁ ପଡ଼ୁଥିଲା ଗୋପୀମାନଙ୍କୁ ବହୁତ ପ୍ରକାର ନିନ୍ଦା ଶୁଣିବାକୁ ପଡ଼ୁଥିଲା ତାଙ୍କ ପତି ନିନ୍ଦା କରୁଥିଲେ ତାଙ୍କ ଶ୍ୱଶୁର ନିନ୍ଦା କରୁଥିଲେ ଶାଶୁ ନିନ୍ଦା କରୁଥିଲେ ଏସବୁ କଥା ରହିଛି ତର୍ଜନ ନିରୋଧାଧୀନ ଗର୍ଜନ ତର୍ଜନ କରୁଥିଲେ ତାଙ୍କ ଉପରେ ଏସବୁ ତାପ ତାଙ୍କୁ ସହିବାକୁ ପଡ଼ୁଥିଲା ଗୋପୀମାନଙ୍କୁ ଅଶ୍ରମଂ କହିଲେ ଯଥା ସାତ୍ ତଥେତି ତତ୍ର ତାସାଂ ଦୁଃଖ ଗନ୍ଧୋପି ନ ଭବେ ତାଙ୍କ ପାଇଁ କୌଣସି ଦୁଃଖ ନଥିଲା ଭଗବାନଙ୍କର ମୁଖ ଚାହିଁକିରି ଏତେ ଆନନ୍ଦିତ ହେଉଥିଲେ ଏସବୁ ଦୁଃଖକୁ ସେ ଅନାୟାସରେ ପାର ହୋଇଯାଉଥିଲେ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି ଯସ୍ମିନ୍ ସ୍ଥିତ ନ ଦୁଃଖେନ ଗୁରୁଣା ବି ବିଚାର ଯେତେ ଭଗବତ ଭକ୍ତିରେ ଯେଉଁମାନେ ରହିଛନ୍ତି ରହିଛନ୍ତି ସେମାନେ ଯସ୍ମିନ୍ ସ୍ଥିତ ଗୁରୁ ଦୁଃଖେନା ବି ଯସ୍ମିନ୍ ସ୍ଥିତ ନ ଦୁଃଖେନ ଗୁରୁଣା ବି ଯେତେ ବଡ଼ ଦୁଃଖ ହେଲେ ମଧ୍ୟ ସେମାନେ ବିଚଳିତ ହୁଅନ୍ତି ନାହିଁ ତେଣୁ ଗୋପୀମାନଙ୍କୁ ଯଦି ବହୁତ ପ୍ରକାର ନିନ୍ଦା ଶୁଣିବାକୁ ପଡ଼ୁଥିଲା ସବୁ ସମୟରେ କିନ୍ତୁ ତଥାପି ସେ ତାଙ୍କର କୌଣସି ଦୁଃଖ ହେଉନଥିଲା ଭଗବାନ ମୁଖ ଚାହିଁକିରି ସବୁ ଦୁଃଖକୁ ଭୁଲି ଯାଉଥିଲେ ସିଏ ଏକଥା ମଥୁରାବାସୀମାନେ କହୁଛନ୍ତି ତେଣୁ ଶ୍ରୀଧର ସ୍ୱାମୀ ତାଙ୍କର ଭାଷାରେ ଗୋଟେ କଥା କହିଛନ୍ତି ମୁଁ ଆଉ ଲେଖିନି ସେଟାକୁ ମୋର ଫୋନ୍ଟା ବି କାମ କରୁନି ଯାହା ବି ହଉ ହଁ ସନାତନ ଗୋସ୍ୱାମୀ କହୁଛନ୍ତି ରାସ କ୍ରୀଡ଼ାଙ୍କ ସୂଚେତି ଏ ଯେଉଁ କୁହାଗଲା ନା କ'ଣ ଗୋପ୍ୟସ୍ୟ ନିତ୍ୟମୁଦିତ ହସିତଙ୍କ ପ୍ରେକ୍ଷଣ ମୁଖମ୍ ଏ ଆର ଅର୍ଥ ହେଉଛି ରାସ କ୍ରୀଡ଼ା କଥା ସେମାନେ ସୂଚନା ଦେଉଛନ୍ତି ରାସ କ୍ରୀଡ଼ାଙ୍କ ସୂଚେତି ଅଶ୍ରମମ୍ କହିଲେ ଅନାୟାସେନ ତରନ୍ତି ସ୍ମ ବହୁତ ଅନାୟାସରେ ତାଙ୍କୁ କଷ୍ଟ କରିବାକୁ ପଡ଼ିବ ନାହିଁ ଏ ଦୁଃଖକୁ କେମିତି ଭୁଲିବା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ ତାହା ନାହିଁ ଅନାୟାସରେ ସେସବୁ ଦୁଃଖକୁ ପାର ହୋଇଯାଆନ୍ତି ତତ୍ କ୍ରୀଡ଼ା ବିଶେଷ ଲଜ୍ଜା ନୋକ୍ତମ୍ ଏ ରାସ କ୍ରୀଡ଼ାକୁ ଲଜ୍ଜାରେ ସେ କହିପାରିଲେ ନାହିଁ ରାସ କ୍ରୀଡ଼ା ସମସ୍ତଙ୍କ ପାଖରେ କୁହାଯିବ ନାହିଁ ରାସ କ୍ରୀଡ଼ାଟି ପ୍ରଭୁପାଦ ମହାରାଜ ସବୁବେଳେ କହନ୍ତି ଯେତେବେଳେ ଆମର ଜାଣିଥିବେ କନ୍ଭରସେସନରେ ରଖାଯାଇଛି ବର୍ଣ୍ଣନା କରାଯାଇଛି ପ୍ରଭୁପାଦ ମହାରାଜ ଯେତେବେଳେ ଯାଆନ୍ତି ବମ୍ବେରେ ବମ୍ବେରେ ଜଣେ ରହିଛନ୍ତି ଡକ୍ଟର ପଟେଲ ବୋଲି ଡକ୍ଟର ପଟେଲଙ୍କ ସହିତ ତାଙ୍କର ବହୁତ କନ୍ଭରସେସନ୍ ସବୁ ରହିଛି ସିଏ ସବୁବେଳେ ତାଙ୍କୁ ଅନୁରୋଧ କରନ୍ତି ଟିକେ ରାସଲୀଳା ବିଷୟରେ କିଛି ମୋତେ ଟିକେ କୁହନ୍ତୁ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଯେ ରାସଲୀଳା ଏଇ ସମସ୍ତଙ୍କ ସାମ୍ନାରେ ଏଇଟା ପ୍ରକାଶ କରାଯାଏ ନାହିଁ ରାସଲୀଳା ବିଷୟରେ। ତେଣୁ ସିଏ କହିବେ ମୋର ଯୋଗ୍ୟତା ଅଛି, ମୁଁ ଶୁଣିବା ପାଇଁ ଯୋଗ୍ୟତା ଅଛି। ତେଣୁ ପ୍ରଭୁପାଦ କହିବେ ଆପଣଙ୍କର ଯୋଗ୍ୟତା ଥିଲେ ମଧ୍ୟ ମୋର ଯୋଗ୍ୟତା ନାହିଁ କହିବା ପାଇଁ। ରାସଲୀଳାଟା ପ୍ରକୃତ ସବୁଠି କୁହାଯିବା କଥା ନୁହଁ, କିନ୍ତୁ ଆମର ମଧ୍ୟ ଇସ୍କନ ମନ୍ଦିର ବିଭିନ୍ନ ସ୍ଥାନରେ ରହିଛି ଯେଉଁଠି ଏ ଦଶମ ଏ ରାସଲୀଳା ଏତି ବର୍ଣ୍ଣନା କରାଯାଉ ନାହିଁ। ଭାଗବତ ସକାଳେ ଭାଗବତ ରହୁଛି, ଏସବୁ ଆଲୋଚନା କରାଯାଉ ନାହିଁ। ହଁ ଦଶମ ସ୍କନ୍ଦ ବି କହୁନାହାନ୍ତି। ଏ ଅମିୟ ବିଳାସ ମହାରାଜ, ଅମିୟ ବିଳାସ ମହାରାଜ ଜଣେ ଅଛନ୍ତି ନା, ହଁ ସେ ଥରେ ଆସିଥିଲେ ଭୁବନେଶ୍ୱରକୁ। ଆମର ଚାଲିଛି ଲୀଳା ସବୁ ବର୍ଣ୍ଣନା କରାଯାଉଛି, କିନ୍ତୁ ସେ କହିଲେ ନାହିଁ ସେ କଥା, ସେ ଅନ୍ୟ କଥା କହିଲେ। ହଁ ହଁ ତେଣୁ ଯାହା ବି ହଉ ଆମର କୌଣସି ଯୋଗ୍ୟତା ନାହିଁ, କିନ୍ତୁ ଯେହେତୁ ରହିଛି ଅଥରାଇଜ୍ ଜିନିଷ ରହିଛି ଆମେ ସେଥିପାଇଁ କହୁଛେ, ନହେଲେ ସାଧାରଣରେ ଏ କଥା କୁହାଯାଏ ନାହିଁ। 29-33 ଏ ଯେଉଁ ପାଞ୍ଚଟି ଲୀଳା ରାସଲୀଳା ଏଇଟାକୁ କୁହାଯାଏ ନାହିଁ, ସମସ୍ତଙ୍କୁ କୁହାଯିବ ନାହିଁ ଏଇଟାକୁ ବୁଝି। ସେଠି ମଧ୍ୟ ତାଙ୍କର ଯେଉଁମାନେ ଥିଲେ 60,000 ମୁନି ଋଷିମାନେ ଥିଲେ ତାଙ୍କର ସନ୍ଦେହ ଆସିଲା, ଯିଏକି 7 ଦିନ କାଳ ନ ଖାଇ ନ ପିଇକି ରହିକି ଶ୍ରବଣ କରୁଥିଲେ, ଟିକେ ବିଶ୍ରାମ ନେଇନଥିଲେ, ସେହି ସ୍ଥିତିରେ ସେମାନେ ଥିଲେ ସାଧୁମାନେ। ସେମାନେ ଯେତେବେଳେ ଶୁଣିଲେ ଭଗବାନଙ୍କ ରାସଲୀଳା ତାଙ୍କର ମନରେ ସନ୍ଦେହ ଆସିଲା, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ପରୀକ୍ଷିତ ମହାରାଜ ତାଙ୍କର ସନ୍ଦେହକୁ ମୋଚନ କରିବା ପାଇଁ ସେ ପ୍ରଶ୍ନ ପଚାରିଛନ୍ତି 10-33 କାହିଁକି ଭଗବାନ ଏଭଳି କାହିଁ ଲୀଳା କଲେ, ଏସବୁ ଜୁଗୁପ୍ସିତମ ଏସବୁ ନିନ୍ଦନୀୟ ଲୀଳା କାହିଁକି କଲେ, ତାର ସବୁ ଉତ୍ତର ଦେଇଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ଏଠି କୁହାଯାଉଛି ସନାତନ ଗୋସ୍ୱାମୀଙ୍କୁ ତତ୍ କ୍ରୀଡ଼ା ବିଶେଷ ଓ ଲଜ୍ଜା ନୋକ୍ତମ ରାସ କ୍ରୀଡ଼ା ଇତ୍ୟାଦି ସେଇଟାକୁ ଲଜ୍ଜାରେ ବର୍ଣ୍ଣନା କଲେ ନାହିଁ। ଏବଂ ଗୋକୁଳ ଲୀଳାନାଂ ଯଥୋତ୍ତର ଶ୍ରେଷ୍ଠୟା ଅପେକ୍ଷା ଯଥୋତ୍ତର ତା ଉପରେ ଯେଉଁଟାକ ଅଧିକ ଗୁରୁତ୍ୱପୂର୍ଣ୍ଣ ଲୀଳାକୁ ଗୋଟେ ଉପରେ ଗୋଟିଏ ବର୍ଣ୍ଣନା କରାଯାଉଛି। ତେଣୁ ଏଠି ଏ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଗଲା। ତାପରେ ସେଇଟା କହିବା ଆମେ ଟିକେ ଏଇ 8ଟି ଶ୍ଳୋକ କହିଦେବା, ସେ ଯେଉଁ ମୁଁ ପଳେଇଯିବି ତ। 29 ଶ୍ଳୋକରେ କୁହାଯାଉଛି ବଦନ୍ତି ଅନେକ ବଂଶୋୟଂ ଯଦୋ ସୁବହୁ ବିସ୍ତୃତ ଶ୍ରିୟଂ ଯଶୋ ମହତ୍ୱଂ ଚ ଲପ୍ସ୍ୟତେ ପରିରକ୍ଷିତ। ବଦନ୍ତି ରହିଛି ଅନେନ କହିଲେ ଶ୍ରୀକୃଷ୍ଣେନ, ପରିରକ୍ଷିତ କହିଲେ ସର୍ବଦା ପରିପାଳିତ, ଯଦୁମାନଙ୍କୁ ସେ ରକ୍ଷା କରୁଛନ୍ତି, ଅୟଂ ବଂଶ ସୁବହୁ ବିସ୍ତୃତ ଏ ଭବିଷ୍ୟତ କାଳ କଥା କୁହାଯିବ, ଏ ଯଦୁମାନଙ୍କୁ ରକ୍ଷା କରିବେ, ସୁବହୁ ବିସ୍ତୃତ ଶ୍ରିୟଂ କହିଲେ ସମ୍ପଦମ, ଯଶ କହିଲେ କୀର୍ତ୍ତିଂ, ମହତ୍ୱଂ କହିଲେ ଶ୍ରେଷ୍ଠତ୍ୱଂ ଚ ଲପ୍ସ୍ୟତେ ପ୍ରାପ୍ସ୍ୟତେ ଇତି ବଦନ୍ତି। ବୁଦ୍ଧିମାନ ବ୍ୟକ୍ତି ଏହିଭଳି ଭାବରେ କହନ୍ତି, ଆଙ୍କର ଦ୍ୱାରା ରକ୍ଷିତ ହୋଇ ଯାଦବମାନେ ବହୁତ ସମୃଦ୍ଧି କରିବେ। ଅନ୍ୟ ରକ୍ଷିତ ଯଦୁର୍ବଂଶ ସାଧିକଂ ଲପ୍ସ୍ୟତେ ଇତି ବଦନ୍ତି। ବୁଦ୍ଧିମାନ ବ୍ୟକ୍ତି ଏହିଭଳି ଭାବରେ କହନ୍ତି, ଏଇଟା ପରେ ଆସିବ, ପରେ ହେବ, କିନ୍ତୁ ଆଗୁଆ କହିଦେଲେ ସିଏ ଏ ହେବ ଏଇଭଳି ଭାବରେ ଜାଣନ୍ତି ସବୁ ବୁଦ୍ଧିମାନ ବ୍ୟକ୍ତି ଜାଣନ୍ତି। ଏସବୁ ରକ୍ଷା କରିବେ ସମସ୍ତଙ୍କୁ, ତାଙ୍କ ଯଦୁମାନଙ୍କୁ ଯଦୁମାନେ ଉତ୍ତରୋତ୍ତର ସମୃଦ୍ଧି ହେବ ଯଦୁମାନଙ୍କର ଆଙ୍କର ଦ୍ୱାରା ରକ୍ଷିତ ହୋଇକରି। ସନାତନ ଗୋସ୍ୱାମୀ ଅଧୁନା ଶ୍ରୀ ମଥୁରା ପୁରିଆଦୌ କାର୍ଯ୍ୟଲୀଳା ବୁଦ୍ଧିଷ୍ଟନ୍ତି ବଦନ୍ତି ଇତି ଶାସ୍ତ୍ରଜ୍ଞା, ଯେଉଁମାନେ ଶାସ୍ତ୍ର ଜାଣିଛନ୍ତି ସେମାନେ ଏ କଥା କହିବେ ବା କହୁଛନ୍ତି ବା ଏମାନେ ଶାସ୍ତ୍ର ବ୍ୟକ୍ତିମାନେ ଏସବୁ ଜାଣିଛନ୍ତି, ଭଗବାନ ଦ୍ୱାରା ରକ୍ଷିତ ହୋଇ ଯଦୁମାନେ ବହୁତ ଉନ୍ନତି କରିବେ ମଥୁରାରେ। ମଥୁରା ଲୀଳା ଆରମ୍ଭ ହେବ, 14 ବର୍ଷ କାଳ ମଥୁରାରେ ଲୀଳା କରିବେ, ତାପରେ ଦ୍ୱାରକା ଯିବେ, ଭଗବାନ 100 ବର୍ଷ ପାଖାପାଖି ଲୀଳା କରିବେ ଦ୍ୱାରକାରେ। ତେଣୁ ତିରିଶ ନମ୍ବର ଶ୍ଳୋକରେ କୁହାଯାଉଛି, ଅୟଂ ଚାଷ୍ୟ ଗ୍ରଧ ଶ୍ରୀମାନ ରାମ କମଳଲୋଚନ ପ୍ରଳମ୍ବ ନିହତୋ ଜେନ ବତ୍ସକୋ ଯେ ବକା ଦେହ। ଭଗବାନ କୃଷ୍ଣଙ୍କର ବର୍ଣ୍ଣନା କରି ଅବଶ୍ୟ ଧେନୁକକୁ କୃଷ୍ଣଙ୍କ ସହିତ କହିଦେଲେ, କିନ୍ତୁ ଧେନୁକ ଲୀଳା ଧେନୁକ ବଧ ବଳରାମ କରିଥିଲେ, କିନ୍ତୁ ଯାହା ବି ହେଉ ବର୍ତ୍ତମାନ ବଳରାମଙ୍କ ସ୍ପେଶାଲ ଲୀଳା କହୁଛନ୍ତି। ଅୟଂ ବଳରାମକୁ ଦେଖି କହୁଛନ୍ତି, ଅୟଂ ଚାଷ୍ୟ ଅଗ୍ରଜ ଶ୍ରୀମାନ, ଇଏ ହେଉଛନ୍ତି କୃଷ୍ଣଙ୍କର ବଡ଼ ଭାଇ, ସିଏ ଅଗ୍ରଜ ଶ୍ରୀମାନ। ରାମ କମଳ ଲୋଚନ, ଇଏ ହେଉଛନ୍ତି ରାମ, ବହୁତ ସୁନ୍ଦର କମଳ ଲୋଚନ, ବହୁତ ସୁନ୍ଦର ତାଙ୍କ ନୟନ ରହିଛି, ପଦ୍ମ ନୟନ କମଳ ଲୋଚନ। ପ୍ରଳମ୍ବ ନିହିତ ଜେନ, ଯିଏକି ପ୍ରଳମ୍ବକୁ ହତ୍ୟା କରିଥିଲେ, ବତ୍ସକୁ ଯିଏ ବକାଦୟ, ବତ୍ସାସୁର ବକା ଆଦି ଏହିଭଳି ଭାବରେ ସିଏ ମଧ୍ୟ ବହୁତ ଅସୁରକୁ ହତ୍ୟା କରିଛନ୍ତି। ତେଣୁ ଏଠି ଆମର ଭାବାର୍ଥରେ ଏଠି କୁହାଯାଉଛି, ପ୍ରକୃତରେ ଏଠାରେ ଉଲ୍ଲିଖିତ ଦୁଇ ଜଣ ଅସୁର ବଳରାମଙ୍କ ଦ୍ୱାରା ନୁହେଁ, କୃଷ୍ଣଙ୍କ ଦ୍ୱାରା ନିହତ ହୋଇଥିଲେ। ଏହି ଭୁଲର କାରଣ ହେଉଛି ଯେ କୃଷ୍ଣଙ୍କ ଅପୂର୍ବ ବିରୋଚିତ କର୍ମ ସାଧାରଣ ମନୁଷ୍ୟଙ୍କ ମଧ୍ୟରେ ବ୍ୟାପ୍ତି ଯିବାରୁ ତଥ୍ୟ ସବୁ କୌଣସି ପ୍ରକାର ବିଭ୍ରାନ୍ତ ହୋଇଯାଇଛି। ଆଧୁନିକ ସମ୍ବାଦପତ୍ର ଗୁଡ଼ିକରେ ଏହି ଧରଣର ପ୍ରବଣତା ଲକ୍ଷ୍ୟ କରାଯାଏ। ଯେଉଁ ଯେତେବେଳେ ନ୍ୟୁଜ୍ଟା ଆସୁଛି ସେ ଅପଭ୍ରଂଶ ହୋଇଯାଉଛି, ଅପଭ୍ରଂଶ ହୋଇକି ଓଲଟା ଭାବରେ କୁହାଯାଉଛି। ଏଠି ଯେମିତି କୁହାଗଲା ପ୍ରଳମ୍ବ ନିହିତ ଜୈନ, ପ୍ରଳମ୍ବକୁ ବଳରାମ ହତ୍ୟା କରିଛନ୍ତି, କିନ୍ତୁ ବତ୍ସାସୁର ଏବଂ ବକାସୁର ଏମାନଙ୍କୁ ଭଗବାନ କୃଷ୍ଣ ହତ୍ୟା କରିଛନ୍ତି, କିନ୍ତୁ ସେ କହୁଛନ୍ତି ବଳରାମ ହତ୍ୟା କରିଥିଲେ। ଏ ଯେଉଁ ପରମ୍ପରାରେ ଆସୁନି ଜ୍ଞାନଟା, ପରମ୍ପରାରେ ଜ୍ଞାନଟା ଆସିଲେ ଆଜ୍ ଇଟ୍ ଇଜ୍ କୁହାଯିବ, ଏ ପରମ୍ପରା ବିହୀନା ଯେ ମନ୍ତା, ପରମ୍ପରା ବାହାରର କଥା ସବୁ କୁହାଯାଉଛି। ତେଣୁ ସେମାନେ ଭାବୁଛନ୍ତି ଏ ବତ୍ସାସୁରକୁ ମଧ୍ୟ ଏ ବଳରାମ ହତ୍ୟା କରିଥିଲେ, ବକାସୁରକୁ ମଧ୍ୟ ସେ ହତ୍ୟା କରିଥିଲେ। କେତେ ଛନ୍ଦ ଜାଣିଲୁ ସହି ନନ୍ଦ ରାଜାର ଟିକି ପିଲାଟି, ଟିକି ପିଲା ବୋଲି ଯାହାକୁ କହୁ ଚିରି ପକାଇଲା ବକାର ପାଟି। ଏ ଲୀଳା ରହିଛି ସବୁ। ତେଣୁ ଏ ଆଠଟି ଶ୍ଳୋକରେ ଏଇଭଳି ଭାବରେ ସବୁ ଆଲୋଚନା ଚାଲିଛି। ତେଣୁ ଏହିଭଳି ଭାବରେ ବର୍ଣ୍ଣନା କରାଯାଉଛି, ଜନେଷୁ ଏବଂ ବୃବାଣେଷୁ ତୁର୍ଯ୍ୟେଷୁ ନିନଦତ୍ସୁ ଚ କୃଷ୍ଣ ରାମ ସମଭାଷ୍ୟ ଚାଣୁର ବାକ୍ୟମ ଅବ୍ରବୀତ। ଆଉ ଚାଣୁର ସହିପାରିଲା ନାହିଁ, କୃଷ୍ଣ ବଳରାମଙ୍କୁ ପ୍ରଶଂସା ଆଉ ସହିପାରିଲା ନାହିଁ। ଜନେଷୁ ଏବଂ ବୃବାଣେଷୁ, ଏହିଭଳି ଭାବରେ ଏବଂ କହିଲେ ଚାଲିଛି କଥା, ଶେଷ ହେବ ନାହିଁ, କଥା ଶେଷ ହୋଇପାରିବ ନାହିଁ, ଚାଲିଛି ତାଙ୍କ କଥା। ଏଣେ ମଧ୍ୟ ତୁର୍ଯ୍ୟେଷୁ ନିନଦସୁ, ତୁ ବାଦ୍ୟ ବାଜୁ, ତୁରି ବାଜୁଛି, ଆଉ ସବୁ ବିଭିନ୍ନ ପ୍ରକାର ବାଦ୍ୟ ବାଜୁଛି, ଏଣେ କଥା ଚାଲିଛି। ଚାଣୁର ମୁଷ୍ଟିକୁ ଆଉ ସହିପାରିଲେ ନାହିଁ, ଚାଣୁର ମୁଷ୍ଟିକୁ ରହିପାରିଲେ ନାହିଁ। କୃଷ୍ଣ ରାମ ସମଭାଷ୍ୟ, ତେଣୁ ରାମ କୃଷ୍ଣ, ଏ ପ୍ରଥମ କହିଲା କୃଷ୍ଣ, କୃଷ୍ଣ ରାମ ହଉ, କୃଷ୍ଣକୁ ପ୍ରଥମେ କୃଷ୍ଣଙ୍କୁ ଲକ୍ଷ୍ୟ କରି କହୁଛନ୍ତି, ତାପରେ ରାମଙ୍କୁ କହିବେ। ତେଣୁ କୃଷ୍ଣ ରାମ ବା ଦୁଇ ଜଣଙ୍କୁ ଏକ ସମୟରେ କହିବେ, ସମାଭାଷ୍ୟ ସମ୍ୟକ କହିଲେ, ସେ ଭାଷ୍ୟ କ'ଣ କହିବେ, ଚାଣୁର ବାକ୍ୟମ ଅବ୍ରବୀତ, ଚାଣୁର କଥା କହିବେ। ବର୍ତ୍ତମାନ ଚାଣୁରଙ୍କ ପ୍ରବଚନ ଆମେ ଶୁଣିବା ଆସନ୍ତାକାଲି, ତେଣୁ ବର୍ତ୍ତମାନ ମଥୁରାବାସୀଙ୍କ ପ୍ରବଚନ ଆମେ ଶୁଣିଦେଲେ, ଏଭଳି ଭାବରେ ଚାଲିଛି। ଚାଣୁର କହିବେ କୃଷ୍ଣ ରାମ ସମାଭାଷ୍ୟ, ଏଇଟା ଏକତିରିଶ ଶ୍ଳୋକରୁ ଆଉ ଯାହା ସବୁ ରହିଛି ଆମେ ଆସନ୍ତାକାଲି ପାଠ କରିବା। ତେଣୁ ଏଠି କୁହାଯାଉଛି ଯେ ଜନେଷୁ, ଶ୍ରୀଧର ସ୍ୱାମୀ କହୁଛନ୍ତି, ଜନେଷୁ ଏବଂ ବୃବାଣେଷୁ ସତ୍ସୁ ତତ୍ ଅସହ ମାନସ ଚାଣୁର, ସହିପାରିଲା ନାହିଁ, କୃଷ୍ଣ ବଳରାମଙ୍କର ଯେଉଁ ପ୍ରଶଂସା ହେଉଛି, ଇଏ ଏମିତି କଲେ, ସେମିତି କଲେ, ସେମିତି କଲେ, ଅସହକୁ ହତ୍ୟା ପତ୍ୟା କଲେ, ସବୁ କଲେ, ଏସବୁ ସବୁ ଶୁଣି ଶୁଣିକିରି ଚାଣୁର ଆଉ ମୁଷ୍ଟିକ ଇଏ ଦୁଇ ଜଣ ଆଉ ସହିପାରିଲେ ନାହିଁ, ଅସହନ ତାଙ୍କୁ ଆଉ ସହି ହେଲା ନାହିଁ, ସହିପାରିଲେ ନାହିଁ, ଅସହନ ଅସମାନସ ସହି ନ ପାରିକି ଚାଣୁର ବର୍ତ୍ତମାନ କହିବେ, ଚାଣୁର କହିବେ ବାକ୍ୟମ ଅବ୍ରବୀତ, ଚାଣୁର ବର୍ତ୍ତମାନ କହିବେ। କିନ୍ତୁ ଆମେ ଚାଣୁର କଥା ଶୁଣିବା ପାଇଁ ହେଲେ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ, ଆସନ୍ତାକାଲି ଶୁଣିବା ଚାଣୁର କଥା କ'ଣ କହିଲେ ଚାଣୁର କୃଷ୍ଣ ରାମକୁ, ରାମକୃଷ୍ଣ ନ କହି କୃଷ୍ଣ ରାମ ବୋଲି କୁହାଗଲା। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ଆମର ସମୟ ହୋଇଗଲା, ଆଠଟି ଶ୍ଳୋକ ଆମେ ବର୍ଣ୍ଣନା କରିଦେଲେ, ନବମ ଶ୍ଳୋକର କଥାକୁ ବିଶ୍ରାମ ଦେବା। ଚାଣୁର କ'ଣ କହିବେ ଆସନ୍ତାକାଲି ଶୁଣିବା, ଚାଣୁର କ'ଣ କହିବେ। ତେବେ ଚାଣୁର କଥା କହିବା ପୂର୍ବରୁ ମାନେ ଆମକୁ ଆସନ୍ତାକାଲି କହିବା, ଆମର ପ୍ରଭୁ ପ୍ରସନ୍ନାନ୍ତ ପ୍ରଭୁଙ୍କର ପ୍ରଶ୍ନ ଥିଲା ଯେ କ'ଣ ସେ ପ୍ରଶ୍ନଟା, ଯେ କୃଷ୍ଣ ନିତ୍ୟ ବ୍ରହ୍ମଚାରୀ ଆଉ ସେ ଯେଉଁ ଦୁର୍ବାସକୁ ଯାଇଥିଲେ ସେ ଦୁର୍ବାସଙ୍କୁ ସବୁ ପ୍ରକାର ଖାଦ୍ୟ ନେଇକି ଦେଇଥିଲେ, ଦୁର୍ବାସା ନିରାହାରୀ, ଦୁର୍ବାସା ନିରାହାରୀ କୃଷ୍ଣ ବ୍ରହ୍ମଚାରୀ, ଏଇ ମନ୍ତ୍ର ପାଠ କରି କୃଷ୍ଣ ଯେତେବେଳେ ଗୋପୀମାନେ ଯେତେବେଳେ ଥରେ ଆସିଥିଲେ ଦୁର୍ବାସା କହିଲେ ଏ ଆମର ଇଏ ଦୁର୍ବାସା ନୁହଁ, ଏ ଅତ୍ରିଙ୍କ ପୁତ୍ର ଦୁର୍ବାସା ନୁହଁ, ସିଏ ଆଉ ଜଣେ ଦୁର୍ବାସା। ହଁ, ସିଏ ଯେତେବେଳେ ଆସିଥିଲେ ଯମୁନାକୁ ବୃନ୍ଦାବନକୁ ସେତେବେଳେ ଗୋପୀମାନେ ପ୍ରସିଦ୍ଧ ଋଷି ଥିଲେ, ଗୋପୀମାନେ ଚାହିଁଲେ ତାଙ୍କର ତାଙ୍କ ପାଖକୁ ଯିବା ପାଇଁ ତାଙ୍କୁ କିଛି ପୂଜା କରିବେ ବା ତାଙ୍କୁ କିଛି ପ୍ରସାଦ ଅର୍ପଣ କରିବେ। ତେଣୁ କୃଷ୍ଣଙ୍କୁ ଦେଖିଲେ ଯମୁନାରେ ବହୁତ ଜଳ ହୋଇଛି, କୃଷ୍ଣଙ୍କୁ କହିଲେ ଆମକୁ ଗୋଟେ ମନ୍ତ୍ର ଦିଅ ଯାହାଦ୍ୱାରାକି ଆମେ ଯମୁନା ପାର ହୋଇଯିବୁ। ତେଣୁ କୃଷ୍ଣ କହିଲେ ତୁମେ କହିବ ଯେ କୃଷ୍ଣ ନିତ୍ୟ ବ୍ରହ୍ମଚାରୀ, ଏଇଭଳି ଭାବରେ କହିଲେ ଯମୁନା ତୁମକୁ ବାଟ ଦେଇଦେବେ। ତେଣୁ କୃଷ୍ଣ ନିତ୍ୟ ବ୍ରହ୍ମଚାରୀ କହିକି ସେମାନେ ପାର ହୋଇଗଲେ। ତେଣୁ ଯେତେବେଳେ ନଦୀ ପାର ହୋଇକି ଯାଇ ପହଞ୍ଚିଲେ ଦୁର୍ବାସାଙ୍କ ପାଖରେ, ଦୁର୍ବାସା ତାକୁ ସବୁ ଯେଉଁ ଖାଦ୍ୟ ସବୁ ନେଇଥିଲେ ବହୁତ ପ୍ରକାର ଖାଦ୍ୟ, ବର୍ତ୍ତମାନ ଆମର ଖାଦ୍ୟ ସବୁ ଅପେକ୍ଷା କରିଛି ଆମ ପାଇଁ, ଭଗବାନ ବର୍ତ୍ତମାନ ସେ ଖାଦ୍ୟ ଗ୍ରହଣ କରିଛନ୍ତି, ଅନେକ ପ୍ରକାର ଖାଦ୍ୟ ସବୁକୁ ନେଇକରି ଗଲେ, ଦ୍ୱାଦଶ ଅମଳ ଅମଳ ଦ୍ୱାଦଶ ପ୍ରକାର ଏସବୁ ବିଭିନ୍ନ ପ୍ରକାର ଲୁଚି ସୁରି ଶିର ଖର ସର ପୁରୀ ଲଡ଼ୁ ରସାବଳି ଖାଦ୍ୟକୁ ସବୁ ନେଇକରି ଗଲେ, ଆଉ ସମସ୍ତଙ୍କ ସାମ୍ନାରେ ସେ ଦୁର୍ବାସା ସବୁ ଖାଦ୍ୟ ଗ୍ରହଣ କଲେ। ତେଣୁ ଯେତେବେଳେ ଗୋପୀମାନେ ଫେରିବେ ସେମାନେ କହିଲେ ଆମକୁ ଗୋଟେ ମନ୍ତ୍ର ଦିଅନ୍ତୁ ଯାହାଦ୍ୱାରା କି ଯମୁନା ପାର ହୋଇଯିବୁ, ନା ତୁମେ କହିବ ଏଇ ମନ୍ତ୍ର ପାଠ କରିବ ଯେ ଦୁର୍ବାସା ନିରାହାରୀ, ଦୁର୍ବାସା କିଛି ଖାଆନ୍ତି ନାହିଁ ନିରାହାରୀ। ତେଣୁ ଇଏ ଆର ଅର୍ଥ କ'ଣ ଏଇଟା ପ୍ରଭୁ ଚାହୁଁଛନ୍ତି ଜାଣିବା ପାଇଁ, ଅର୍ଥ କି ମୁଁ ତ ଜାଣିନି ଅର୍ଥ। ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହିଛନ୍ତି ସେଟା ଯେ କ'ଣ ସେ ଶ୍ଳୋକଟି, ସ୍ପୃଶନ ଜିଘ୍ରଣ ଅସ୍ନନ ଗଛନ ସ୍ୱପନ ଶୋଷନ ପ୍ରଳପନ ବିସର୍ଜନ ଘୂର୍ଣ୍ଣ ଉନ୍ମିଶନ ନିମେଷନ ବି ନୈବ କିଞ୍ଚିତ କରୋମିତି ଯୁକ୍ତ ମନ୍ୟତ ତତ୍ତ୍ୱବିତ୍ ପଶ୍ୟନ୍ ଶୃଣନ ସ୍ପୃଶନ ଜିଘ୍ରଣ ଅସ୍ନନ ଗଛନ ସ୍ୱପନ ଶୋଷନ ପ୍ରଳପନ ବିସୃଜନ ଗୃହଣ ଉନ୍ମିଷନ ନିମିଷନ ଅପି ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥେଭ୍ୟୋ ବର୍ତ୍ତନ୍ତି ଇତି ଧାରୟନ୍। ଇନ୍ଦ୍ରିୟମାନେ କରୁଛନ୍ତି, ମୁଁ ଇନ୍ଦ୍ରିୟ ଠାରୁ ଅଲଗା, ତେଣୁ ମୁଁ କିଛି କରୁନାହିଁ। ତେଣୁ ଇଏ ହେଉଛି ନିରାହାରୀର ଅର୍ଥ, ଶବ୍ଦର ଅର୍ଥ। ଆଉ କୃଷ୍ଣ ବ୍ରହ୍ମଚାରୀ, ବ୍ରହ୍ମଚାରୀ ବ୍ରହ୍ମଚାରୀର ଆଠଟି ଲକ୍ଷଣ ରହିଛି, ଆଠଟି ରହିଛି ବ୍ରହ୍ମଚାରୀର ଲକ୍ଷଣ, ବ୍ରହ୍ମଚାରୀ କହିଲେ ଆଠଟା ରହିଛି ତା'ର, କିଭଳି ଭାବରେ ଶ୍ରୀଧର ସ୍ୱାମୀ କହିଛନ୍ତି ସେ କଥା। ତେଣୁ ଇଏ ଆଠଟାକୁ ଯିଏ ପୂର୍ଣ୍ଣ ଭାବରେ ପାଳନ କରିବେ ସେ ହେଉଛନ୍ତି ବ୍ରହ୍ମଚାରୀ। ତେଣୁ ସେଇ ସବୁ ରହିଛି ବ୍ରହ୍ମଚାରୀର ଯେଉଁ ନିୟମ ସବୁ ରହିଛି ସେଇଟାକୁ ଭଗବାନ ପାଳନ କରୁଛନ୍ତି, ତେଣୁ ସେ ବ୍ରହ୍ମଚାରୀ। ସେ ଆଠଟି କ'ଣ ସେଇଟା ଆମେ ଆସନ୍ତାକାଲି କହିବା, ଆମେ ରହିଛି ସେଇଟା ବାହାର କରିବାକୁ ପଡ଼ିବ ସେଇଟା ଆଠଟା। ହଁ 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 ଆଜ୍ଞା ହଁ ହଁ ଆମର ନିନ୍ଦା ରସ, ନିନ୍ଦା ରସ ନା ନିଦ୍ରା ରସ, ସମସ୍ତଙ୍କର ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ସାଧାରଣ ଭକ୍ତ ହୁଅନ୍ତୁ ବା ଅସାଧାରଣ ଭକ୍ତ ହୁଅନ୍ତୁ, ସମସ୍ତେ ଭକ୍ତ କହିଲେ ସମସ୍ତଙ୍କର ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସେହି ସମ୍ବନ୍ଧରେ ସେମାନେ ସମ୍ବନ୍ଧିତ ହୋଇକି ରହିଛନ୍ତି। ଆମେ ଯେତେବେଳେ ଏଇଟା ହେଉଛି ବର୍ତ୍ତମାନ ଆମେ ସାଧନ କରୁଛେ, ସାଧନ ଅବସ୍ଥାରେ ଯେତେବେଳେ ସିଦ୍ଧି ଅବସ୍ଥାକୁ ଆସିବା, ସେଇ ଆମର ଯେଉଁ ରହିଛି ଆଦୌ ଶ୍ରଦ୍ଧା, ସାଧୁ ସଙ୍ଗ, ତ ଭଜନ କ୍ରିୟା, ତ ଅନର୍ଥ ନିବୃତ୍ତି, ନିଷ୍ଠା, ସାତ୍, ରୁଚି, ଆସକ୍ତି, ଭାବ, ଏହି ସ୍ତରକୁ ଗଲେ, ଭାବ ସ୍ତରକୁ ଗଲେ ଆମର ଯେଉଁ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି ସେଇ ସମ୍ବନ୍ଧ ଜ୍ଞାନଟା ଆସିବ। ତେଣୁ ଯାହାର ଯେଉଁଭଳି ଭାବରେ ସମ୍ବନ୍ଧ ରହିଛି ସେ ସେଇଭଳି ଭାବରେ ଭଗବାନଙ୍କ ସହିତ ତାଙ୍କର ରସ ସେ ଆସ୍ୱାଦନ କରିବେ। କାହାର ଦାସରସରେ ସମ୍ବନ୍ଧିତ ସେମାନେ ଦାସରସ ଆସ୍ୱାଦନ କରିବେ, କାହାର ଶାନ୍ତରସରେ ରହିଛନ୍ତି ସେମାନେ ଶାନ୍ତରସ ଆସ୍ୱାଦନ କରିବେ, କାହାର କ'ଣ ଶାନ୍ତ ଦାସ୍ୟ, ତାପରେ ସଖ୍ୟ, ସକ୍ଷ ରସରେ ଯେଉଁମାନେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଛନ୍ତି ସେ ସକ୍ଷ ରସ ଆସ୍ୱାଦନ କରିବେ। ବାତ୍ସଲ୍ୟ ରସରେ ଯେଉଁମାନେ ଭଗବାନଙ୍କ ସହିତ ସମ୍ବନ୍ଧିତ ବାତ୍ସଲ୍ୟ ରସ ଆସ୍ୱାଦନ କରିବେ। ମାଧୁର୍ଯ୍ୟ ରସରେ ଯେଉଁମାନେ ସମ୍ବନ୍ଧିତ ହୋଇଛନ୍ତି ସେମାନେ ମାଧୁର୍ଯ୍ୟ ରସ ଆସ୍ୱାଦନ କରିବେ। ସାଧାରଣତଃ ଏହି ଚାରି ପ୍ରକାର ରସ ରହିଛି। ତେଣୁ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଯାହାର ଯେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି ସେ ସେହି ରସକୁ ଆସ୍ୱାଦନ କରିବେ। ପ୍ରଥମ ଶ୍ରେଣୀ ହେଉ, ଦ୍ୱିତୀୟ ଶ୍ରେଣୀ ହେଉ, ତୃତୀୟ ଶ୍ରେଣୀ ହେଉ, ଯାହା ବି ହେଉ, ଆମର ଯେଉଁ ସମ୍ବନ୍ଧଟା ରହିଛି ଏ ସମ୍ବନ୍ଧଟା ନିତ୍ୟ ଭାବେ ରହିଛି। ଆମେ ସେଇଟା ଭୁଲି ଯାଇଛେ, କିନ୍ତୁ ଯେତେବେଳେ ଭଗବାନଙ୍କର ଭଜନ କରୁଛେ ଆସ୍ତେ ଆସ୍ତେ ସେ ସମ୍ବନ୍ଧ ଜ୍ଞାନଟା ଆମେ ଫେରିପାଇବା। ନଷ୍ଟ ମୋହ ସ୍ମୃତି ଲବ୍ଧା ତୋତ୍ ପ୍ରସାଦାତ୍ ମ୍ୟା ଚିତୋ ଚିତୋସ୍ମି ଗତ ସନ୍ଧ୍ୟା। ଆମେ ଯେତେବେଳେ ମୋହ ଦୂର ହୋଇଯିବ, ନଷ୍ଟ ମୋହ ସ୍ମୃତି ଲବ୍ଧା, ଆମର ସେଇ ସ୍ମୃତିଟି ଆସିବ ଭଗବାନ ସହିତ ଆମର କ'ଣ ସମ୍ବନ୍ଧ ରହିଛି, ଭଗବାନ ସହିତ କ'ଣ ସମ୍ବନ୍ଧ ରହିଛି, ସେ ସ୍ମୃତିଟା ଆମେ ଫେରି ବର୍ତ୍ତମାନ ଭୁଲି ଯାଇଛେ ନାହିଁ ଆମର। କିନ୍ତୁ ଆମର ଯେତେବେଳେ ମୋହ ଦୂର ହେବ ସେତେବେଳେ ସେ ସ୍ମୃତିଟା ଆମେ ପ୍ରାପ୍ତ ହେବା। ତେଣୁ ଭଗବାନଙ୍କ ସହିତ ସମ୍ବନ୍ଧରେ, ସେହି ସମ୍ବନ୍ଧରେ ଆମେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେବା। ଯାହାର ଯେଉଁ ସମ୍ବନ୍ଧ ରହିଛି, ମା ହାତର, ଆମର ହାତର ଶରୀର ପ୍ରତି ସହିତ ଗୋଟେ ସମ୍ବନ୍ଧ ରହିଛି। ହାତଟା ଆଉ ଆମ ଗୋଡ଼ ଭଳି କାର୍ଯ୍ୟ କରିବନି, ସେ ଚାଲିପାରିବନି। ହାତ ଗୋଡ଼ରେ ଚାଲିବା, ମସ୍ତକର ମସ୍ତକ ଯେଉଁ ବୁଦ୍ଧି ଇତ୍ୟାଦି ରହିଛି, ମସ୍ତକର କାର୍ଯ୍ୟ ସେଇଟା ରହିଛି। ସେହିଭଳି ଭାବରେ ଶରୀରର ବିଭିନ୍ନ ଅଙ୍ଗ ସବୁ ରହିଛି, ତା'ର ବିଭିନ୍ନ ପ୍ରକାର ସେବା ରହିଛି, ବିଭିନ୍ନ ପ୍ରକାର କର୍ତ୍ତବ୍ୟ ରହିଛି। ସେହିଭଳି ଭାବେ ଭଗବାନଙ୍କ ସହିତ ଆମର ଗୋଟେ ସମ୍ବନ୍ଧ ରହିଛି। କେଉଁ ସମ୍ବନ୍ଧରେ ସମ୍ବନ୍ଧିତ ସେଇଟା ଆପଣ ଯେତେବେଳେ ଯେତେବେଳେ ସାଧନାରେ ସିଦ୍ଧିପ୍ରାପ୍ତ ହେବେ ସେ ସେଇ ଭାବସ୍ତରକୁ ଆସିଲେ ସେ ଜ୍ଞାନଟା ଆସିବ ଭଗବାନ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ତେଣୁ ଯିଏ ସାଧାରଣ ଆମେ ଭାବୁଥିବା ଏ ପିଲାଟା ଏତେ ଉନ୍ନତ ନୁହଁ, କିନ୍ତୁ ତା'ର ଭଗବାନଙ୍କ ସହିତ ବାତ୍ସଲ୍ୟ ସମ୍ବନ୍ଧ ଥାଇପାରେ, ବାତ୍ସଲ୍ୟ ରସରେ ସମ୍ବନ୍ଧିତ ହୋଇଥାଇପାରେ। ଯେତେବେଳେ ସେ ସିଦ୍ଧି ଲାଭ କରିବ ସେ ବାତ୍ସଲ୍ୟ ରସଠୁ ଆସ୍ୱାଦନ କରିବ। ସିଏ କାହାର ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ରହିଛି, ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ହେବ। ତେଣୁ ଆମର ଯେଉଁ ସାଧୁ ଗୁରୁ ବୈଷ୍ଣବମାନେ ରହିଛନ୍ତି ତାଙ୍କର ଯେଉଁ ଭାବରୁ ଆମେ ଜାଣିପାରିବା ସେ କେଉଁ ସମ୍ବନ୍ଧରେ ସମ୍ବନ୍ଧିତ, ସବୁ ରହିଛି ଆଚାର୍ଯ୍ୟମାନେ ଟିକାର ସେ ସବୁ କହିଛନ୍ତି। କାରଣ ଏଇ ସମ୍ବନ୍ଧଟା ହେଉଛି ନିର୍ଦ୍ଦିଷ୍ଟ ଫିକ୍ସ। ମମି ମାଂସ ଜୀବଲୋକେ ଜୀବଭୂତ ସନାତନ, ଏଇଟା ଆଉ ଏମିତି ନୁହଁ ମୁଁ ଥିଲି ଦାସ ଥିଲି ବର୍ତ୍ତମାନ ସଖ୍ୟ ହୋଇଯିବି ଆଉ ଟିକେ ଉନ୍ନତ ସ୍ତରକୁ ଯିବି, ନା। ଯେଉଁ ସମ୍ବନ୍ଧ ରହିଛି ନିତ୍ୟ ସମ୍ବନ୍ଧ, ସେଇ ସମ୍ବନ୍ଧଟା ରହିବ ସବୁବେଳେ ପାଇଁ ନିତ୍ୟ। ଜୀବଭୂତ ସନାତନ, ସନାତନ ଭାବରେ ସେ ଆମେ ଭଗବାନଙ୍କ ଅଂଶ, ତେଣୁ ସମ୍ବନ୍ଧଟା ମଧ୍ୟ ସେଇଭଳି ଭାବରେ ସନାତନ ଭାବରେ ରହିଛି। ବର୍ତ୍ତମାନ ଆମେ ଭୌତିକ ସ୍ଥିତିରେ ଥିବାରୁ ସେ ସମ୍ବନ୍ଧଟା ଆମେ ଭୁଲି ଯାଇଛେ, ପୁଣି ଯେତେବେଳେ ଆମେ ସିଦ୍ଧି ଲାଭ କରିବା ଆମେ ସେହି ସମ୍ବନ୍ଧଟାକୁ ପ୍ରାପ୍ତ ହେବା। କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭଚନ୍ଦ୍ର କି, ଦାଇ ଗୋଟ୍ରମାନନ୍ଦେ।